ଜନ୍ମବୃନ୍ଦ ମାତୃବୃନ୍ଦ, ଆଜି ଏଇ ପ୍ରତିକୂଳ ପରିସ୍ଥିତିରେ ରବିବାର କାର୍ଯ୍ୟକ୍ରମ ଆମର ଚାଲିବ। ଆହେତୁକି ଅପ୍ରତିହତା ଭଗବାନଙ୍କର ଭକ୍ତି ଏଭଳି କୌଣସି ତା'ର ହେତୁ ନଥାଏ, କୌଣସି ତା'ର କାରଣ ନଥାଏ, ଏବଂ ଅପ୍ରତିହତା କୌଣସି ପରିସ୍ଥିତିରେ ତାକୁ ବାଧା ଦିଆଯାଇପାରିବ ନାହିଁ। ତେଣୁ ଆଜିର ଏଇ ଯେଉଁ ଝଡ଼ି ହେଉଛି, ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଆମର ରବିବାର କାର୍ଯ୍ୟକ୍ରମ ଚାଲିବ। ତେଣୁ ଆମେ ଯେଉଁ ଭଗବାନ ବଳଦେବଙ୍କର କଥା କହି ଚାଲିଛେ, ଭଗବାନ ବଳଦେବଙ୍କର ଆବିର୍ଭାବ ତିଥି ଉପରେ ତିଥିଟା ଦିନ ଠାରୁ 15 ତାରିଖରୁ ଆଜି ଚତୁର୍ଥ ଦିବସ ହେଲା। ଆଜି ଚତୁର୍ଥ ଦିବସରେ ଆମେ ଗତକାଲି ଯେଉଁଠି କଥାକୁ ବିଶ୍ରାମ ନେଇଥିଲେ ସେ ପୁଣି କଥା ଆରମ୍ଭ କରିବା। ଗତକାଲି କେଉଁଠି ବିଶ୍ରାମ ଯାଇଥିଲା କାହାର ମନେ ଅଛି? ଗତକାଲି ଭଗବାନଙ୍କର ଧିନୁକାସୁର ବଧ ଦଶମ 15 ଅଧ୍ୟାୟର କ୍ରୀଡ଼ା ବର୍ଣ୍ଣନା କରାଯାଇଥିଲା। ତେଣୁ ଭାଦ୍ର ମାସ କାର୍ତ୍ତିକ ଏଇ ମାସରେ ଚାଲିଛି, ଅପ୍ ଟୁ ଡେଟ୍ କଥା ଚାଲିଛି। ଭାଦ୍ର ମାସରେ ଭଗବାନ କ୍ରୀଡ଼ା ଆମେ ତ ଭାଦ୍ର ମାସରେ ବର୍ଣ୍ଣନା କରିଚାଲିଛେ, ତେଣୁ ଏଇଟା ଆହୁରି ବେଶୀ ଆଶ୍ୱାଦିନ ହେଇଯାଏ। ତେଣୁ ଏଇ ମାସରେ ଭଗବାନଙ୍କ ଏଇ କ୍ରୀଡ଼ାଟି ହେଇଥିଲା, ଆମେ ମଧ୍ୟ ଏଠି ଆଲୋଚନା କରୁଛେ। ତେଣୁ ଭାଦ୍ର ମାସରେ ପବନ କେଉଁ ଦିଗରୁ ବହେ? ପୂର୍ବ ଦିଗରୁ ବହେ। ତେଣୁ ସାଙ୍ଗ ସାଙ୍ଗ ବାଳକମାନେ ସୁବଳ, ଶ୍ରୀରାମ, ସ୍ତୁକ କୃଷ୍ଣ ଇତ୍ୟାଦି ସେମାନେ କହୁଛନ୍ତି, ହେ ରାମ, ହେ କୃଷ୍ଣ, ଯେଉଁ ଦେଖ ଯେଉଁ ପୂର୍ବ ଦିଗରୁ ପବନ ଆସୁଛି, ବାୟୁ ଆସୁଛି, କେତେ ସୁଗନ୍ଧିତ ରହିଛି, ଟିକେ ସୁଗରେ ଟିକେ ଭଲ ଭାବେ ଟିକେ ଧ୍ୟାନ ଦେଇକରି କ'ଣ କ'ଣ ବାସ ଆସୁଛି କିଛି ନା? ହଁ, ତାଳ ପାଚିଲା, ତାଳର ବାସ ଆସୁଛି ନା? ହଁ, ସେଇ ତାଳ ଆମେ ଯିବା, ତାଳ ଖାଇବା ପାଇଁ ବ୍ୟବସ୍ଥା କର ଟିକେ ଆମ ପାଇଁ ନା? ତାଳ ଖାଇଦେଲେ କ'ଣ ଅସୁବିଧା, ଯାଇକି ଖାଅ ତାଳ ନା ନା, ସେ ତାଳ ଅସୁବିଧା ସବୁ ରହିଛି କ'ଣ ନା? ସେଠି ସବୁ ଧେନୁକା ଅସୁର ଏବଂ ତା ସହିତ ଅନ୍ୟ ଅସୁରମାନେ ସବୁ ରହିଛନ୍ତି, କେହି ଲୋକ ଯାଇପାରୁନାହାନ୍ତି, ଗାଈମାନେ ବି ଯାଇପାରୁନାହାନ୍ତି, ପକ୍ଷୀମାନଙ୍କୁ ଛାଡ଼ିଲା କେହି ଯାଇପାରୁନାହାନ୍ତି, ଏତେ ବଡ଼ ତା ରହିଛି। ଭଗବାନ ବଳରାମ ହସିଲେ, ରହସ୍ୟ ବୋଲି କୁହାଯାଇଛି, ବହୁତ ଜୋରରେ ହସିଲେ। ଗୋଟେ ଗଧଟାକୁ ଏତେ କହେ ନା ରାମ ସେ ସାଧାରଣ ଅସୁର ନୁହଁ, ବହୁତ ବଡ଼ ଅସୁର ସିଏ। ତେଣୁ ଏଇଭଳି ଭାବରେ କହିଲେ ରାମ ସେ ସମସ୍ତଙ୍କୁ ସୁହୃଦ କର, ବନ୍ଧୁବାନ୍ଧବ ସମସ୍ତଙ୍କୁ ଆନନ୍ଦ ପ୍ରଦାନ କରନ୍ତି, ସୁହୃଦ ଗୁଣେଇ ରାମାୟଣ ସୁହୃଦ ଗୁଣେଇ, ସେଥିପାଇଁ ତାଙ୍କର ନାମ ହେଉଛି ରାମ, ଆମେ ହେଡ଼ଲାଇନ୍ ସବୁ କହିଥିଲେ। ତେଣୁ ବର୍ତ୍ତମାନ ବିସ୍ତାର କରାଯାଉଛି ସମ୍ବାଦ। ତେଣୁ ଇଏ ଯେଉଁ ତାଙ୍କର ଆନନ୍ଦ ପ୍ରଦାନ କରିବା ପାଇଁ ରାମ ଆଜି ଅଗ୍ରସର ହେଉଛନ୍ତି, କୃଷ୍ଣଙ୍କ ସହିତ ସମସ୍ତ ସାଙ୍ଗ ବାଳକମାନେ ସବୁ ଯାଉଛନ୍ତି। ଏଇଠି ଆମେ କଥାକୁ ବିଶ୍ରାମ ଦେଇଥିଲେ, ଆମେ ସେଠି ସେମାନେ ଯାଇଥିଲେ ତାଳବନକୁ, ଆମେ ଯାଇଥିଲୁ ପ୍ରସାଦ ଘରକୁ, ଏଇଠି କଥା ବିଶ୍ରାମ ଦିଆଯାଇଥିଲା। ବର୍ତ୍ତମାନ ସେମାନେ ତାଳବନରେ ପହଞ୍ଚିଗଲେଣି, ଆମେ ପ୍ରସାଦ ଘରକୁ ଫେରି ଆସିଲେଣି ବର୍ତ୍ତମାନ। ବର୍ତ୍ତମାନ ଯେତେବେଳେ ପହଞ୍ଚିଗଲେ ଭଗବାନ ବଳରାମ ପହଞ୍ଚିଗଲେ ତାଳବନରେ, ବେଶୀ ଦୂର ନୁହଁ, ଅଳ୍ପ ବାଟ ଥିଲା। ତେଣୁ ସେଠି ପହଞ୍ଚି ଭଗବାନ କ'ଣ କଲେ, ଦଶମ ସ୍କନ୍ଧ 15 ଅଧ୍ୟାୟ 28 ଶ୍ଳୋକରେ କୁହାଯାଉଛି ଯେ ବଳ ପ୍ରବିଶ୍ୟ ବାହୁଭ୍ୟାମ ତାଳାନ୍ ସମ୍ପରି କମ୍ପୟମ୍ ଫଳାନି ପାତୟମାସ ମତଙ୍ଗଜ ଇଭୋଜସା। ନମସ୍ତେ ବଳିନାଂ, ଯେଉଁ କହୁଛେ ବଳିନାଂ ଶ୍ରେଷ୍ଠ, ଶ୍ରେଷ୍ଠ ବଳ ତାଙ୍କ ରହିଛି, ବଳ ସେଥିପାଇଁ ତାଙ୍କ ନାମ ବଳବାନ, ବଳରାମ, ବଳଭଦ୍ର, ବଳଦେବ, ବଳ ସେ ପ୍ରଦାନ କରିବେ, ନାୟ ମହାତ୍ମା ବଳହୀନ ଲଭ୍ୟ, ସେ ବଳ ବିନା ଆମେ ଭଗବାନ ଜାଣିପାରିବା ନାହିଁ, ସେ ବଳ ସେ ପ୍ରଦାନ କରିବେ, ଏଭଳି ବଳ ସେ ଦେବେ, ଆମ ଅବିନାଶ ବନ୍ଧୁ ସେଇଭଳି ବଳ ଦେଉଛନ୍ତି। ଦେବେ ସେ ମଙ୍ଗଳାରତୀ ଆଟେଣ୍ଡ କରିବେ, ବଳରାମ ପ୍ରବେଶ କରୁଛନ୍ତି, ବଳ ପ୍ରବେଶ କରୁଛନ୍ତି, ବଳରାମ ପ୍ରବେଶ କରୁଛନ୍ତି। ବାହୁଭ୍ୟାମ କ'ଣ କଲେ ପ୍ରବେଶ କରି ନା ବାହୁଭ୍ୟାମ ତାଳାମ ସମ୍ପରି କମ୍ପୟନ, ତାଳ ଗଛକୁ ଗୋଟେ ତାଳ ଗଛ ଧରି ଦୋହଲେଇ ଦେଲେ ବଳରେ ତାଙ୍କ ହସ୍ତରେ ଦୁଇ ଭୁଜରେ ଦୋହଲେଇ ଦେଲେ। ସମ୍ପରି କମ୍ପୟନ କମ୍ପିଗଲା, ଖାଲି କମ୍ପିଲା ନାହିଁ, ପୁରା ପୂର୍ଣ୍ଣ ଭାବରେ କମ୍ପିଗଲା, ଏତେ ବିରାଟ ତାଳ ଗଛ। ତେଣୁ କାଳେ ସୁଖଦେବ ଗୋସ୍ୱାମୀ ଯେତେବେଳେ କହୁଛନ୍ତି ପରୀକ୍ଷିତ ମହାରାଜ, ପରୀକ୍ଷିତ ମହାରାଜ କାଳେ କହିବେ ତାଳ ଗଛରେ କ'ଣ ହଲିଦେଇ ହେବ ନା, ବଳ ସେ ସ୍ୱୟଂ ବଳ, ସେ ବଳ ରହିଛି, ବଳ ବା ଶକ୍ତି ସେତେବେଳେ ମୂର୍ତ୍ତିମାନ ରୂପ ଧାରଣ କରି ସେ ହେଉଛନ୍ତି ବଳରାମ, ସବୁକିଛି ଶକ୍ତି ତାଙ୍କ ପାଖରେ ରହିଛି। ତେଣୁ ପୂର୍ଣ୍ଣ ଭାବରେ ତାକୁ ଯେତେବେଳେ କମ୍ପିତ କରିଦେଲେ, ଏଭଳି କମ୍ପିତ କରିଦେଲେ ଫଳାନି ପାତୟା ମାସ, ଫଳକୁ ତୋଳିବାଟା କେତେ କଷ୍ଟ, ଟାଣିକିରି ଛିଣ୍ଡିଆକିରି ଏତେ ସହଜ ନୁହଁ, ଛିଣ୍ଡିବାଟା ଏତେ ସହଜ ନୁହଁ। ତେଣୁ ସେ ଫଳକୁ ସବୁ ଏତେ ଜୋରରେ କମ୍ପେଇ ଦେଇଥିଲେ, ହୃତ୍କମ୍ପ ତାର ମାନେ ଭୂମିକମ୍ପ ଭଳି ହେଇଗଲା, ସେ ଏତେ ଜୋରରେ କମ୍ପନ ତାର ଆସିଲା, ସେ ଫଳ ସବୁ ପଡ଼ିଗଲା। ଫଳ ଆଣି ପାତୟା ମାସ, ସେ ପାତି ଯାଇଥିଲା ତାଳ, ଫଳ ଆଣି ପାତୟା ମାସ ମତଙ୍ଗଜ ଇବ ଦୋଷା, ମତଙ୍ଗଜ ମତ ହାତୀ ଭଳି ଇବ ଦୋଷା, ଦୋଷା ମାତ୍ର ଏତେ ବଳ ରହିଛି, ଓଜ ରହିଛି, ବଳ ରହିଛି, ଇନ୍ଦ୍ରିୟ ବଳ ରହିଛି, ସବୁକିଛିର ବଳ, ବଳ ସାକ୍ଷାତ ବଳ ବା ମୂର୍ତ୍ତି ସିଏ। ଏଇଭଳି ଭାବରେ ଫଳାନି ଅନେକ ଫଳ ସବୁ ପଡ଼ିଗଲା, ବହୁବଚନିକ ଫଳ ଫଳେ ଫଳାନି, ବହୁବଚନରେ ଫଳାନି, ସବୁ ଗୋଟିଏ ଫଳ ପଡ଼ିଲାନି ବା ଦୁଇଟି ଫଳ ପଡ଼ିଲାନି, ଫଳାନି ବହୁବଚନ କୁହାଯାଇଛି, ଯେତେ ଫଳ ଥିଲା ସବୁ ପଡ଼ିଗଲା। ଫଳାନି ପାତୟା ମାସ ମତଙ୍ଗରେ ଇବ ଦଶା, ଯେଉଁଠି ମତ ହାତୀ ଯେଉଁଭଳି ଭାବରେ ଗଛକୁ ଦୋହଲେଇ ଦିଏ, ଗଛକୁ ଉପାଡ଼ି ଦିଏ, ସେଇଭଳି ଭାବରେ ତାଙ୍କର ରୋଜ ତାଙ୍କର ଶକ୍ତି ବଳ ପ୍ରଦର୍ଶନ କରୁଛନ୍ତି ଭଗବାନ। ତେଣୁ ଫଳାନାମ ପତତାମ ଶବ୍ଦ ନିଶମ୍ୟା ସୁର ରାସଭ ଆଭ୍ୟଧାବ କ୍ଷିତି ତଳଂ ସନକଂ ପରିକମ୍ପୟନ, ଏ ଯେଉଁ ଫଳ ଯେଉଁ ପଡ଼ିଲା, ଗୋଟିଏ ନୁହଁ ଦୁଇଟା ନୁହଁ, କମ୍ପମ୍ ଗପ 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 ହେଇ ପଡ଼ିଲା, ସବୁ ଫଳ ସବୁ ପଡ଼ିଲା। ତେଣୁ ଏଇଟାକୁ ଶୁଣିଲା ଆସବ ଅସୁର ରାସବ, ରାସବ କହିଲେ ଗଧ ଜେନୁଙ୍ଗ, ସିଏ ଶୁଣିଦେଲା, ବିରାଟ ଶବ୍ଦ ହେଉଛି। ତେଣୁ ଏ ଯଦି ଶୁଣିଦେଲା ନିଶମ୍ୟ ଫଳାନାମ ପତତାଙ୍କ ଶବ୍ଦ, ଫଳ ପଡ଼ିବାର ଶବ୍ଦ ଚାରି କୋଟି କୋଟି କରି ପଡ଼ୁଛି, ଗପ ଗପ ହେଇ ପଡ଼ୁଛି ଫଳ, ଇଏ ଆଶ୍ଚର୍ଯ୍ୟ ହେଇଗଲା। ନିଶମ୍ୟ ଅସୁରା ରାସବ, ସେ ଯେତେବେଳେ ନିଶମ୍ୟ ବା ଶ୍ରବଣ କଲା, ଆଭ୍ୟଧାବତ କ୍ଷିତିତାଳ ସନଗଂ ପରିକମ୍ପୟନ, ସେ ଧାଇଁଲା, କେଉଁଠି ସେ ଶବ୍ଦ ଆସୁଛି, ଧାଇଁଲା, କ'ଣ ହେଲା, ଅସୁବିଧା କ'ଣ ପାଇଁ ହେଲା କହିକିରି ସନଗଂ ପରିକମ୍ପୟନ, ସେ କ'ଣ ହଁ ସେ ଯେଉଁ ଆସୁଛି କ୍ଷିତିତାଳ ଏବଂ ସନଗଂ ପରିକମ୍ପୟନ, ସେ ଧାଉଁଛି, ତାର ତ କମ୍ ବଳ ନୁହଁ, ପୃଥିବୀ ମଧ୍ୟ କମ୍ପେଇ ଦେଉଛି ସେ, ଏବଂ ବୃକ୍ଷକୁ ମଧ୍ୟ କମ୍ପେଇ ଦେଉଛି, ଏତେ ଜୋରରେ ସେ ଆସୁଛନ୍ତି, ଯେତେ ଶକ୍ତି ତାର ରହିଛି, ଧାଇଁକିରି ଆସୁଛି, ଅଭ୍ୟଧାବ ଖୁବ୍ ଜୋରରେ ସେ ଧାଇଁକିରି ଆସୁଛି, ପରିକମ୍ପ ସବୁକିଛି ଧୋଇଲେ ଯାଉଛି। ତେଣୁ ଯେତେବେଳେ ଆସି ପହଞ୍ଚିଲା ସେତେବେଳେ ସମେତ୍ୟ ତରସା ପ୍ରତ୍ୟ, ଆମେ ପୁଣି ମାତାଜୀମାନଙ୍କୁ ଅନୁରୋଧ କରିବା, ସେମାନେ ଟିକେ କଥାବାର୍ତ୍ତା ବନ୍ଦ କରିବେ ଯେମିତି ଆଗରୁ କରିଥିଲେ, ତେଣୁ ଆମେ ତାଙ୍କୁ ଆଗୁଆ ଧନ୍ୟବାଦ ଦେବା ତାଙ୍କୁ ଚୁପ୍ ରହିବା ପାଇଁ। ତେଣୁ ସମେତ୍ୟ ତରସା ପ୍ରତ୍ୟ, ତରସା ଏ ତାଙ୍କୁ ଆସି ପହଞ୍ଚିଗଲେ ବଳଦେବ ଦେଖିଲେ ସବୁ ଝୁଳୁଛନ୍ତି, ତେଣୁ ସମେତ୍ୟ ତାଙ୍କ ଆଗକୁ ଆସିକରି ତରସା ପ୍ରତ୍ୟେକ ଦ୍ୱାଭ୍ୟା ପଦଭ୍ୟାଂ ବଳମ୍ବଳି, ତାର ପଛପଟେ ଯେଉଁ ରହିଛି ଗୋଡ଼ ଦୁଇଟାକୁ ଏଇଟାକୁ କ'ଣ କଲେ ନା ପଦା ପଦାଘାତ କଲେ ବଳମ୍ବଳି, ତାଙ୍କର ବଳ ରହିଛି ଏବଂ ଇଏ ମଧ୍ୟ ବଳବାନ ବଳମ୍ବଳି, ବଳ ଦ୍ୱାରା ତାଙ୍କ ପଦାଘାତ କରିବାକୁ ଆରମ୍ଭ କଲେ ବଳମ୍ବଳି। ନିହତ୍ୟ ରସି କାଶଧ୍ୱ କାଶଧ୍ୱ ମୁଞ୍ଚନ ପର୍ଯ୍ୟ ଶରତ ଖଳ, ତାକୁ ପଦାଘାତ ଯେଉଁ କଲେ କିଭଳି ଭାବରେ ନା ରଡ଼ି ଛାଡ଼ିଲେ କା ଶବ୍ଦ କରି, ଗଧମାନେ କେମିତି ରଡ଼ି ଛାଡ଼ନ୍ତି, କା ଶବ୍ଦ କରି ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଏ କା ଶବ୍ଦ କରି ମୁଞ୍ଚନ ପର୍ଯ୍ୟ ଶରତ ଖଳ, ଏଇଭଳି ଭାବରେ ତାଙ୍କ ପଦାଘାତ କଲେ ଦୁଇ ପଦକୁ ଧରିକି ଏକ ସମୟରେ ଏକାଥରକେ ତାଙ୍କୁ କରିକିରି ପୁଣି ପର୍ଯ୍ୟଶର ଚତୁର୍ଯୁଗକୁ ଧାବିବାକୁ ଧାବିତ ହେବାକୁ ଲାଗିଲେ। ଗୋଟେ ମାଟି ଗୋଟେ ପାହା ପକାଇ ଦେଇକିରି ପାଦରେ ପୁଣି ଧାଇଁଲେ, ଦେଖିଲେ କିଛି ହେଲାନି ବଳରାମ ଚୁପଚାପ, କିଛି ପଡ଼ିଗଲେ ନାହିଁ, ଯେମିତି ରହିଛନ୍ତି ସେମିତି ରହିଛନ୍ତି। ବଳରାମ ବଳି କୁହାଯାଉଛି, ଇଏ ଆର ବଳ ପ୍ରୟୋଗ କରିଛନ୍ତି, ସିଏ ମଧ୍ୟ ବଳବାନ, ସେ ଇଏ ଯେଉଁ ବଳ ପ୍ରାପ୍ତ ହେଇଛି ସିଏ ତାଙ୍କ ଠାରୁ ପାଇଛନ୍ତି, ସେ ଜାଣିନାହିଁ। ବଳରାମ ବଳବତ୍ତା ତାହା ଭଗବତାରେ ଭଗବାନ କହିଲେ, ବଳବାନ ମାନଙ୍କର ମୁଁ ହେଉଛି ବଳ, ଯେତେ ବଡ଼ ବଳିବାନ ହୁଅନ୍ତୁ ନା କାହିଁକି, ସେମାନେ ଯେଉଁ ବଳ ପ୍ରାପ୍ତ ହେଉଛନ୍ତି ଭଗବାନ ପ୍ରଦାନ କରିଛନ୍ତି, ଭଗବାନଙ୍କର ସେ ବଳ ଆସିଛି। ବଳ ବଳବତ୍ତା ତାହା କାମରାଗରେ ବଢ଼ିଛ, ଭଗବାନଙ୍କର ବଳ ଅଛି ଏଭଳି ଭାବରେ ତାଙ୍କର କୌଣସି କାମରାଗ ନଥାଏ, କାମନା ବା ଆସକ୍ତି ଏସବୁ ନଥାଏ ବଳରେ, ଆମର ସବୁ କାମ କରି ଆସକ୍ତି ସବୁ ରହିଛି। ଯାହା ହଉ ଏଇସବୁ ସବୁ ଚିନ୍ତା କରି ଦେଖିଲେ କିଛି ହେଲା ନାହିଁ, ପୁଣି ଧାଇଁକିରି ପୁଣି ଆଉ ଥରେ ପ୍ରହାର କରିବା ପାଇଁ ସୁଯୋଗ ଖୋଜୁଛି। ତେଣୁ ପୁନରାସାହାଯ୍ୟ ସଂଗ୍ରବ୍ଧ ଉପକୃଷ୍ଟା ପ୍ରାକ୍ଷିତ ଚରଣାପରୋ ରାଜନ ବଳାୟ ପ୍ରାକ୍ଷିପତ ପୁରୁଷା, ଭଗବାନ କ'ଣ କଲେ ପୁଣି ଯେତେବେଳେ ସେ ଆଉ ଥରେ ଆଟେମ୍ପ ନେବା ପାଇଁ ବସିଲା, ପୁନରାସାହାଯ୍ୟ ସଂଗ୍ରବ୍ଧ ପୁଣି କ୍ରୋଧ ପ୍ରକାଶ କରି ଏତେ ଜୋରରେ ମୁଁ ମାରିଲି ପାଦ ପ୍ରହାର କଲି କିନ୍ତୁ ତାଙ୍କର କିଛି ହେଲା ନାହିଁ, କି କ'ଣ ଏ ଆଉ ଟିକେ ଅଧିକ ବଳବାନ କି ଚିନ୍ତା କରି ଉପକୃଷ୍ଟା ସେ ଗର୍ଦ୍ଧବ କ'ଣ କରୁଛି ନାଇଁ, ସେଇ ତାଙ୍କର ଯେଉଁ ରହିଛି ପଛପଟ ଯେଉଁ ଖୁରା ରହିଛି ସେ ଖୁରାରେ ଦୁଇଟା ଯାକ ଖୁରାରେ ଚରଣ ଅପରୋ କହିଲେ ସେ ପଦ ଦୁଇ ପଦରେ ସେ କ'ଣ କରୁଛନ୍ତି, ସେ ରାଜନ ରାଜ ପରୀକ୍ଷିତ ବଳାୟ ବଳରାମକୁ ସେ କ୍ରୋଧରେ ବହୁତ କ୍ରୋଧରେ ସେ ପଛପଟ ଦୁଇଟିର ଯେଉଁ ପାଦ ରହିଛି ପାଦରେ ଆଘାତ କଲା। ତେଣୁ ରାଜନ କାହିଁ ଶବ୍ଦଟି ବ୍ୟବହାର କରାଗଲା, ରାଜନ ଶବ୍ଦ କାହିଁ ବ୍ୟବହାର କରାଗଲା ମୁଁ କହିପାରିବି ନାହିଁ, ଥିବ ଆଚାର୍ଯ୍ୟମାନଙ୍କର ଦେଖିଲେ ଟିକା ଜଣାପଡ଼ିବ କାହିଁକି କରାଗଲା। ରାଜନ କହିଲେ ରାଜା କିଏ ହେବେ, ଯାହାଙ୍କର ଶକ୍ତି ଅଛି ସେ ରାଜା ହେବ ନା, ଆଉ କ୍ଷତ୍ରିୟ କ୍ଷତ୍ରୁ ପ୍ରାୟତଃ ଅନ୍ୟମାନଙ୍କ ଆଘାତ ଯଦି ରକ୍ଷା କରିପାରିବ ସେ ରାଜା, ତାଙ୍କ ଶକ୍ତି ରହିଛି। ସେଇଭଳି ଭାବରେ ଏ ପରୀକ୍ଷିତ ମହାରାଜ ମଧ୍ୟ ଯେମିତି ସବୁ ଶକ୍ତି ଥିଲା, ହେ ରାଜନ ତୁମର ଯେଭଳି ଶକ୍ତି ଥିଲା ସେଭଳି ଭାବରେ ଆର ମଧ୍ୟ ଶକ୍ତି ବହୁତ ଥିଲା, ସେ ପ୍ରୟୋଗ କଲା ଏବଂ ଇଏ ହେଉଛି ସ୍ୱୟଂ ଶକ୍ତିମାନ ବଳରାମ, ସେ ବଳର ମୂର୍ତ୍ତିମନ୍ତ ଅବତାର ସେ। ତେଣୁ ଏହିଭଳି ଭାବରେ ପୁଣି ଦ୍ୱିତୀୟ ଥର ଯେତେବେଳେ ସେ ପାଦ ପ୍ରହାର କରିବା ପାଇଁ ଚାହୁଁଛି ସେଇଥିପାଇଁ ଭଗବାନ କ'ଣ କଲେ ନା, ସତଂ ଗୃହୀତ୍ୱା ପ୍ରପଦୌ, ଭଗବାନ କ'ଣ କଲେ ସାଙ୍ଗେ ସାଙ୍ଗେ ସେ ପାଦ ଯେମିତି ଧରିଦେଲେ, ବାମ ହାତରେ ଧରିଦେଲେ ଏବଂ ପ୍ରପଦୌ ଭ୍ରାମୈତ୍ୱେନ ପାଣିନା ଖାଲି ପାଣି କରି ଗୋଟିଏ ହାତରେ କୁହାଯାଉଛି, ତେଣୁ ଏଇଟା ହାତ ଭଗବାନ ଡାଣ ହାତ ଲଗେଇବେ ନାହିଁ, ବାମା ଭାଇ ହାତଟା କେ ଭଗବାନଟା ଡାଣ ହାତ କାହିଁକି ଲଗେଇବେ ଏ ଗଧକୁ ଛୁଇଁବା ପାଇଁ, ଗଧପାଦ ଧରିଛନ୍ତି ଗଧପାଦ ଧରିଲେ ଭଗବାନ କୁହାଯାଏ ନା, ଗଧପାଦ ଧରିଲେ ଦରକାର ପଡ଼ିଲେ ଆଜି ଗଧପାଦ ଧରିବାକୁ ପଡ଼ିଲା ଭଗବାନଙ୍କୁ, ଏ କଥାରେ ଅଛି ଗଧପାଦ ଧରନ୍ତୁ ଭଗବାନ ଧରିଥିଲେ ଦରକାର ପଡ଼ିଲେ ଭଗବାନ ଧରନ୍ତି, ଆଜି ଭଗବାନ ଗଧପାଦକୁ ଧରିବାକୁ ପଡ଼ିଲା, ତେଣୁ ଡାହାଣ ହାତ କାହିଁ ଧରିବେ ସିଏ ଡାହାଣ ହାତ ପାଣିନା ବୋଲି କୁହାଯାଇଛି, ଗୋଟେ ହାତରେ ଭଗବାନ ବାମ ହାତରେ ଧରିକି, ବାମ ହାତ କାଫି ହେଇ ଭଗବାନଙ୍କର, ଭଗବାନ ବାମ ହାତ ଡାହାଣ ହାତ କିଛି ତଫାତ ନାହିଁ। ଯେମିତି ଆମର ସାଧାରଣତଃ ପୁରୁଷ ଲୋକମାନଙ୍କର ଡାହାଣ ହାତରେ ବଳ ଅଧିକା ଥାଏ, ବାମ ହାତ ଟିକେ ବାମ ହାତ ତାଙ୍କର ପତ୍ନୀଙ୍କ ପାଇଁ ସେଇଟା ରହିଛି ପତ୍ନୀଙ୍କ ବାମ ଅଙ୍ଗ, ସେମିତି ସ୍ତ୍ରୀ ଲୋକମାନଙ୍କର ସେଭଳିଆ ବାମ ଦିଗଟା ତାଙ୍କର ସେଇଟା ଟିକେ ଅଧିକ ଶକ୍ତି ଥାଏ, ଡାହାଣ ପଟା ଟିକେ କମ୍ ଥାଏ, କିନ୍ତୁ ଭଗବାନଙ୍କର ବାମ ଡାହାଣ ଏସବୁ କିଛି ନାହିଁ, ତାଙ୍କର ସବୁ କିଛି ସମାନ। କ'ଣ ସେ ଗୀତ, ଆଗେ ଦେଖିଲେ ଯେନ୍ତା ଏସବୁ ଦେଖିଲେ ସେନ୍ତା, ସେଇଭଳି ଭାବରେ ଭଗବାନଙ୍କର ପୂର୍ଣ୍ଣ ଶକ୍ତି ମା, ତା ଦେହରେ କୌଣସି ଏଇଟା ଟିକେ ୱିକ୍ ଅଛି ସେଇଟା ଟିକେ ଷ୍ଟ୍ରଙ୍ଗ ଅଛି, ଭଗବାନ ସାକ୍ଷାତ ବଳ ସିଏ। ତେଣୁ ଭଗବାନ ବାମ ହାତରେ ପାଣିନା, ବାମ ହାତ ଧରି ଭ୍ରାମୈତ୍ୱେନ ପାଣିନା ବୁଲିବା ପାଇଁ ଆରମ୍ଭ କଲେ, ଆଡ଼ ବଡ଼ ଗଧ ଧେନୁଙ୍କ
ଏଠି କାହିଁକି କୃଷ୍ଣ ଆଜି ପର୍ଯ୍ୟନ୍ତ ଆ ପୂର୍ବରୁ ଯେତେ ସବୁ ଲୀଳା ହେଇଥିଲା ଅସୁର ମାରଣ ଲୀଳା ସବୁ କୃଷ୍ଣ କରିଥିଲେ, ଏଠି କାହିଁକି ବଳରାମ କଲେ, କାରଣ କ'ଣ? ତେଣୁ ଆମେ ସେଇଟା କହିବା କାହିଁକି, କାରଣ କାହିଁକି ବଳରାମ କାହିଁକି ଆସିଲେ କୃଷ୍ଣ, ତାପରେ ଅନ୍ୟମାନେ କୃଷ୍ଣ ବଳରାମ ମିଶିକିରି ଆହୁରି ବହୁତ ଅସୁର ସବୁ ଆସି ପହଞ୍ଚିଗଲେ, ତାର ପିଲା ଛୁଆ ଭାଇ ବନ୍ଧୁ କୁଟୁମ୍ବ ଯେତେ ଥିଲେ ସବୁ ଆସି ପହଞ୍ଚିଗଲେ ଉଦ୍ଧାର ହେବା ପାଇଁ, କହିଲେ ଆମର ଇଏ ଯେଉଁ ଗଧ ଲିଡ଼ର, ଇଏ ଗଧଙ୍କର ମୂର୍ଖ, ଯିଏ ସିଏ ଗଧଙ୍କର ମୁଖ୍ୟ, ସିଏ ଉଦ୍ଧାର ପାଇଗଲା, ଆମେ ଉଦ୍ଧାର ପାଇବାନି କହି ସେମାନେ ତ ଆସିଲେ ଉଦ୍ଧାର ପାଇବା ପାଇଁ, ବଳରାମଙ୍କ ସହିତ ଯୁଦ୍ଧ କରିବା ପାଇଁ, ବଳରାମଙ୍କ ସହିତ ଆଘାତ କରିବା ପାଇଁ ଆସି ପହଞ୍ଚିଗଲେ ଭଗବାନ କୃଷ୍ଣ ବଳରାମ ଦୁଇ ଜଣ ଯାକ ଫୁଟବଲ ଖେଳିଲା ଭଳିଆ ଖେଳି ସବୁ ଭିଙ୍ଗାଭିଙ୍ଗି କରି ସବୁ ଛବାଟ କରିଥିଲେ, ସବୁ ଗଧଗାମୀ ତାଙ୍କର କ'ଣ ରାମ ନାମ ସତ୍ୟ କରିଦେଲେ ତାଙ୍କର। ତେଣୁ ସତଂ ଗୃହୀତ୍ୱା ପ୍ରାଣିନା, ଭଗବାନ କ'ଣ କଲେ, କ'ଣ କଲେ ନା ଗୃହୀତ୍ୱା ପ୍ରପଦୋ ବ୍ରାହ୍ମ ପ୍ରପଦୋ, ସେଇ ପାଦର ପୁରା ଦୁଇଟିକୁ ବୁଲେଇବା ପାଇଁ ଆରମ୍ଭ କରି ବ୍ରାହ୍ମଣ ପାଳିନା ବୁଲେଇ ବୁଲେଇକିରି କ'ଣ କଲେ ଚିକ୍ଷେପ ଫିଙ୍ଗିଦେଲେ, ସେ ବୁଲେଇଲା ବେଳେ ତା ପ୍ରାଣ ଚାଲିଗଲା, ଆଉ ବୁଲେଇଲା ପ୍ରାଣ ରହିଛି ତା ନୁହଁ, ବୁଲିଲା ବେଳେ ପ୍ରାଣ ଚାଲିଯାଇଛି। ତେଣୁ ଫିଙ୍ଗିଦେଲେ ତୃଣରାଜ ଆଗରେ, ବଡ଼ ଗୋଟେ ଗଛ ଉପରେ ଦେଖିକିରି ବଡ଼ ତୃଣରାଜ, ତୃଣମାନଙ୍କ ରାଜା ସିଏ, ତୃଣ କହିଲେ ଛୋଟ ଇଏ, ତୃଣ କାହାକୁ କୁହାଯାଏ, ତୃଣାଦ ବି ଶୁଣିଚେନ, ତୃଣ ଘାସକୁ ତୃଣ କୁହାଯାଏ, ତୃଣାଦ ବି ଶୁଣିଚେନ, କିନ୍ତୁ ଇଏ ତୃଣରାଜ ବିରାଟ ବୃକ୍ଷ, ସିଏ ତାଳ ବୃକ୍ଷ ତୃଣରାଜ, ତୃଣମାନଙ୍କ ରାଜା ସିଏ, ତେଣୁ ତାହାର ଅଗ୍ରକୁ ପକେଇଦେଲେ ତୃଣରାଜାଗ୍ରେ ବ୍ରାହ୍ମଣ ତ୍ୟକ୍ତ ଜୀବିତମ, ସେ ବୁଲିଲା ବେଳେ ତାର ଜୀବନ ଚାଲିଗଲା, ବ୍ରାହ୍ମଣ ତ୍ୟକ୍ତ ଜୀବିତମ ଭଗବାନ, ଏଇଭଳି ଭାବରେ ତାଙ୍କ ଶକ୍ତି ରହିଛି। ତେଣୁ ଏଇ ଯେଉଁ ଫିଙ୍ଗିଦେଲେ ଚିକ୍ଷେପ ଫିଙ୍ଗିଦେଲେ ବାମ ହାତରେ, ଆମର ଯେମିତି ବୋଲର ମାନେ ବୋଲିଂ କରନ୍ତି କ୍ରିକେଟ ବୋଲର, ବୋଲର ଯଦି ସେ ଗୋଟେ ବାଜିଗଲା ଷ୍ଟମ୍ପରେ ତାହେଲେ ପୁରା ତାଳି ବାଜିକି କେତେ କ'ଣ ହେଇଯିବ, ତାଳି ବାଜିକି ପୁରା ଉଚ୍ଛନ୍ନ ହେଇଯିବେ, ବଲ୍ ଆଉଟ୍ ହେଇଗଲା, ଅମ୍ପେୟାର ହାତ ଟେକିଦେବ ଆଉଟ୍ ବୋଲି କହିକିରି ଦେଇଦେବ। ତେଣୁ ଭଗବାନ ବଳରାମ ତାଙ୍କୁ ଆଉ ଏତେ ପରିଶ୍ରମ କରିବା ପାଇଁ, ଚିନ୍ତା କରିବା ପାଇଁ ଦରକାର ନାହିଁ, ପ୍ରାକ୍ଟିସ୍ କରିବା ଦରକାର ନାହିଁ, ଫିଙ୍ଗିଦେଲେ ଏଭଳି ଭାବରେ ବଲ୍ ଆଉଟ୍ ସବୁ ହେଇଗଲେ, ଅଲ୍ ବଲ୍ ଆଉଟ୍ ହେଇଗଲେ ସବୁବେଳେ ସବୁଯାକ ଏଇ ତୃଣରାଜ ଉପରେ ଯେଉଁ ପକେଇଦେଲେ ସେ ଉପରେ କିରି, ତେଜା ହତୋ ମହାତାଳୁ ଭୀପମାନ ବୃହତ୍ ଛିରା ପାର୍ଶ୍ୱସ୍ଥଂ କମ୍ପେନ ଭଗ୍ନ ସଚାନ୍ୟ ସୋପି ଚାପରମ। ତେଣୁ ଏତେ ଜୋରରେ ପକେଇଦେଲେ ତା ଉପରେ ଭଗବାନଙ୍କର ଯେଉଁ ରହିଛି ଲକ୍ଷ୍ୟ ବ୍ୟର୍ଥ ହେଇଯାଏ ନାହିଁ, ଠିକ୍ ତାର ମଥାରେ କିରି ବାଜିଛି, ସେ ତୃଣରାଜ ମଥାରେ କିରି ଏଭଳି ଭାବରେ ବାଜିଲା ଯେ ତେଜା ହତୋ କ'ଣ ସେଇ ତେନା ଭୁଲ ଅଛି ତେନା ଆହତ ସେଇଭଳି ଭାବରେ ସେଇ ଧନୁକା ସେ ମୃତଦେହ ଦ୍ୱାରା ଆହତ ହେଇକିରି ମହାତାଳ ବିରାଟ ବଡ଼ ତାଳ ଗଛ ଥିଲା ଭୀପମାନ ସେ କ'ଣ କମ୍ପିତ ହେବା ପାଇଁ ଲାଗିଲା ବୃହତ୍ ଛିରା ବୃହତ୍ ମସ୍ତକ ବିଷ୍ଣୁ ବିରାଟ ବଡ଼ ମସ୍ତକ ତାର ଥିଲା ବିରାଟ ବଡ଼ ଏ ଯେଉଁ ଗଧ ଥିଲା ବୃହତ୍ ଛିରା ତେଣୁ ଏ ଯେଉଁ ପକେଇଦେଲେ ସିଏ ଆଉ ରହିପାରିଲାନି ସିଏ ମଧ୍ୟ ଉପୁଡ଼ି ପଡ଼ିଲା ତେଣୁ ସିଏ ଯେତେବେଳେ ଉପୁଡ଼ି ପଡ଼ୁଛି ପାର୍ଶ୍ୱସ୍ତମ୍ ସିଏ ଯେଉଁ ଉପରି ପଡ଼ିକିରି ଆଉ ଗୋଟେ ବୃକ୍ଷ ଉପରେ ପଡ଼ିଲା ପାର୍ଶ୍ୱସ୍ତମ୍ କମ୍ପିଆନ ସିଏ ମଧ୍ୟ କମ୍ପିବା ପାଇଁ ଆରମ୍ଭ କଲା ଏଭଳି ଭଗବାନଙ୍କ ବଳ ସିଏ ମଧ୍ୟ କମ୍ପିବା ପାଇଁ ଆରମ୍ଭ କଲା ଭଗ୍ନ ସ ଚାନ୍ୟ ସୋପି ଚାପର ସିଏ ତାକୁ ମଧ୍ୟ ଭଗ୍ନ କରିଦେଲା ସିଏ ପୁଣି ଯାଇକି ଆଉ ଗୋଟେ ଉପରେ ପଡ଼ିଲା ସିଏ ମଧ୍ୟ ତାକୁ ଭାଙ୍ଗିଦେଲା ସିଏ ଆଉ ଗୋଟେ ଏଇଭଳି ଭାବରେ ତାଳବାଜି ସବୁ ଅନେକ ତାଳବାଜି ସବୁ ଚିତ୍ପଟାଙ୍ଗ ହେଇଗଲେ ଗୋଟିଏ ବଲ୍ରେ ସବୁ ବୋଲାବୋଲି ହେଇଗଲେ ଯେଉଁ କ'ଣ ରହନ୍ତି ଗୋଟିଏ ବଲ୍ରେ ବୋଲର ଛଅଟା ମାରିଲା ବେଳକୁ ଛଅ ଜଣଙ୍କୁ ଆଉଟ୍ କରିପାରିବ ନାହିଁ କିନ୍ତୁ ଭଗବାନ ଅନେକ ତାଳବାଜି ସବୁ ବୋଲଆଉଟ୍ କରିଦେଲେ ସବୁ ତଳକୁ ପକେଇଦେଲେ ଚିତ୍ପଟାଙ୍ଗ କରିଦେଲେ ସବୁ ବୋଲ୍ଡ ଆଉଟ୍ ହେଇଗଲେ ହ୍ୟାଟ୍ରିକ୍ କ'ଣ କେତେ ଟ୍ରିକ୍ସ ହ୍ୟାଟ୍ରିକ୍ କ'ଣ ଭଗବାନ ବଳରାମ ଏତେ ପ୍ରଚଣ୍ଡ ବେଗରେ ଧନୁକାସୁରକୁ ବିଶାଳ ତାଳ ଗଛ ଉପରେ ଟିକ୍ଷେପ କଲେ ଯେ ଏକ ଧାରାବାହିକ ପ୍ରତିକ୍ରିୟା ସୃଷ୍ଟି ହୋଇଥିଲା ଏବଂ ବହୁ ଆକାଶ ତୁମ୍ବି ତାଳ ଗଛ କମ୍ପିକମ୍ପି ପ୍ରଚଣ୍ଡ ମଡ଼ ମଡ଼ ଶବ୍ଦ କରି ଭାଙ୍ଗି ପଡ଼ିଲେ। ବଡ଼ ବଡ଼ ଶବ୍ଦ ହେଇକି ହୁଡ଼ୁହୁଡ଼ୁ ହେଇଗଲା, ମହାବାତ୍ୟା ଭଳି ହେଇଗଲା। ଗୋଟିଏ ବୋଲରେ ଏତେ ସବୁ ତାଳବଶ ସବୁ ବଲା ଉଠେଇଗଲେ। ବଳରାମଙ୍କର ବଳ, ବଳସ୍ୟ ଏଳେ ଉତ୍ସୃଷ୍ଟ ଖରଦେହ ହତା ହତା ତାଳାଷ୍ଟକମ୍ପିରେ ସର୍ଭେ ମହାବାତେ ରିବ ଇବ। ମହାବାତ୍ୟା ହେଇଗଲା 1999 ମହାବାତ୍ୟା, ମନେ ଅଛି କାହାର? ଏପଟ ନଥିଲା ବୋଧେ, ନା ହେଇଥିଲା 1999 ମହାବାତ୍ୟା? ଏପଟେ କିଛି ପ୍ରଭାବ ହେଉନି, ଯେଉଁ ରହିଛି ସମୁଦ୍ର କୂଳରେ ସବୁ ପ୍ରଭାବ ରହିଛି, ସେପଟୁ ପବନଟା ଆସୁଛି। ତେଣୁ ଏଇ ଯେଉଁ ମହାବାତ୍ୟା ଯେଉଁ ହେଇଥିଲା ଭୁବନେଶ୍ୱର, ବହୁତ ଲୋକ ମୃତ୍ୟୁବରଣ କଲେ ପାରାଦ୍ୱୀପରେ। ତେଣୁ ଏଇଭଳି ମହାବାତ୍ୟା ମହାବାତ ରିବା ଇବ, ମହାବାତ୍ୟା ଭଳି ହେଇଗଲା। ବଳସ୍ୟ ନିଳୟ ସୃଷ୍ଟ, ଭଗବାନ ବଳରାମ ବହୁତ ବଳ ପ୍ରୟୋଗ କରିବାକୁ ପଡ଼ିଲା ନାହିଁ, ଖେଳରେ ଖେଳରେ ବାଁ ହାତରେ ଫିଙ୍ଗିଦେଲେ। ଛୋଟ ପିଲା ଯେମିତି ଛୋଟ ଛୋଟିଆ ବଲ୍ଟେ ଫିଙ୍ଗେ, ସେଇଭଳି ଭାବରେ ଭଗବାନ ଫିଙ୍ଗି ଦେଇଥିଲେ। ଖର ଦେହ ହତା ହତା, ଏ ଖର ଦେହରେ ସେଇଭଳି ଭାବରେ ତାଳା ଚକମ୍ପିରେ ସର୍ଭେ, ସବୁ ତାଳ ମୁଖ୍ୟ ସବୁ ବଡ଼ ବଡ଼ ହେଇକି ଭାଙ୍ଗି ପଡ଼ିଲେ। ସବୁ ଗୋଟେ ମହାବାତ୍ୟା ହେଲା ଭଳି ହେଇଗଲା। ତେଣୁ ପରୀକ୍ଷିତ ମହାରାଜ ଚିନ୍ତା କରୁଛନ୍ତି, ଏଇଟା କ'ଣ ସମ୍ଭବ? ଏଇ ଗୋଟିଏ ତାଳ ଗୀତ ପକାଇଲେ ସେ ତାକୁ ଏମିତି ହେଇକି ମହାବାତ୍ୟା କ'ଣ ହେଇପାରିବ? ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ନୈତା ଚିତ୍ରଂ ଭଗବତୀ ହ୍ୟନନ୍ତେ ଜଗଦୀଶ୍ୱରେ ଓଦ କ୍ରୋଧ ମିଦମ୍ ଜସ୍ମିନ୍ ତନ୍ତୁ ସ୍ୱଙ୍ଗ ଯଥାପଟ। ହେ ରାଜନ୍, ନୈତା ଚିତ୍ରଂ ଭଗବତୀ, ଭଗବାନଙ୍କର ଇଏ ଗୋଟେ ବଡ଼ ଅଦ୍ଭୁତ କଥା ନୁହଁ। ବାଇଁହାକା ଖେଳ ସବୁ ଭଗବାନ ସବୁକିଛି କରିପାରିବେ, କର୍ତ୍ତୁମ୍ ଅକର୍ତ୍ତୁମ୍ ସର୍ବଦା କର୍ତ୍ତୁମ୍ ସମର୍ଥ, ସବୁକିଛି କରିପାରିବେ। ନୈତ ଚିତ୍ରଂ, ଏତେ କୌଣସି ବିଷମ ଭାବରେ ନାହିଁ, ଭଗବାନ ଏଭଳି କରିଦେଲେ କିଛି ବିଷମ ଭାବ। ଭଗବାନଙ୍କର ବଳ ଏସବୁ, ଯିଏ ବଳରାମ ଧରଣୀ ଧର, ସିଏ ସମଗ୍ର 400 କୋଟି ଯେଉଁ ମାଇଲର ବ୍ରହ୍ମାଣ୍ଡ ସେ ଧାରଣ କରିଛନ୍ତି। 1000 ପଣାରୁ ଗୋଟିଏ ପଣାରୁ ଧାରଣ କରିଛନ୍ତି, ସୂର୍ଯ୍ୟ ଭଳି ରହିଛି, ସେ ଜାଣିପାରୁନାହାନ୍ତି କେଉଁଠି ରହିଛି ଏ ପୃଥିବୀ, ଏ ଯେଉଁ ବ୍ରହ୍ମାଣ୍ଡ କେଉଁଠି ରହିଛି। ତେଣୁ ତାଙ୍କ ପାଇଁ କିଛି ବିଚିତ୍ର କଥା ନୁହଁ, ନୈତ ଚିତ୍ର ଭଗବତୀ, ଭଗବତୀ ସେ ଭଗବାନ। ଭଗବାନ କହିଲେ ସବୁ ଐଶ୍ୱର୍ଯ୍ୟ ରହିଛି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଦେଶ ଶ୍ରିୟ ଜ୍ଞାନ ବୈରାଗ୍ୟ ସବୁ ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ସେ ସବୁ ବଳ ତାଙ୍କ ପାଖରେ ରହିଛି। ଭଗବତୀ ସିଏ ଅନନ୍ତେ ଅନନ୍ତ, ତାଙ୍କର ଲୀଳା ଅନନ୍ତ, ତାଙ୍କର ଶକ୍ତି ଅନନ୍ତ, ତାଙ୍କର କାର୍ଯ୍ୟ ଅନନ୍ତ, ସବୁକିଛି ଅନନ୍ତ। ସିଏ ଜଗଦୀଶ୍ୱର, ଜଗତର ଈଶ୍ୱର ସିଏ। ତେଣୁ ସେ ଗୋଟେ ଉଦାହରଣ ଦେଲେ, ଓତ ପ୍ରତ ବିଦମ୍ ଜସ୍ମିନ୍ ତନ୍ତୁସୁ ଅଙ୍ଗ ଯଥା ପଟ। ଯେମିତି ଆମର ସମ୍ବଲପୁରରେ ବହୁତ ସବୁ ସମ୍ବଲପୁରୀ ଲୁଗା ତିଆରି ହେଉଛି, ମେହେର ଇତ୍ୟାଦି ଗୋଟେ ଅଛି ସବୁ କରୁଛନ୍ତି, ତାଦେହରେ କେମିତି ଲୁଗା ତିଆରି ହେଉଛି କି କହିପାରିବେ? ଲୁଗା କେମିତି ତିଆରି ହେଉଛି? ମେହେର କହିଲେ କିଏ ଅଛନ୍ତି? କେମିତି ହେଉଛି? ତାର ଗୋଟେ ହେଉଛି ଲମ୍ବା ପଟ, ଗୋଟେ ହେଉଛି ଓସାର ପଟ। ଲମ୍ବା ପଟ ସୂତା ରହିବ, ଓସାର ପଟ ସୂତା ରହିବ, ଓତ ପ୍ରୋତ ତାର ଅର୍ଥ ସେଇଟା, ଓତ ପ୍ରୋତ ସମାନ୍ତରଣ ଭାବେ ଏବଂ ଲମ୍ବ ଭାବେ ଦୁଇପଟେ ରହୁଛି ସୂତା। ସେ ସୂତା ଭିତରେ, ଶାଢ଼ୀ ଭିତରେ ବା ଲୁଗା ଭିତରେ ସେ ସୂତା ସବୁ ରହିଛି, ମିଶିକି ରହିଛି, ତାକୁ ଅଲଗା କରିହେବ ନାହିଁ। ସେଇଭଳି ଭାବରେ ଜଗତ ସେ ସୃଷ୍ଟି କରୁଛନ୍ତି, ତାଙ୍କର ଶକ୍ତିରୁ ସୃଷ୍ଟି ହେଉଛି। ତେଣୁ ଅଙ୍ଗ ଅଙ୍ଗ ଶବ୍ଦ ବ୍ୟବହାର କରିଦେଲେ, ଏତେ ଭଗବାନଙ୍କ ଲୀଳାର ସନ୍ନିହିତ କ'ଣ ତଲ୍ଲୀନ ହେଇଯାଇଛନ୍ତି, ଏ ଯେଉଁ ସେଇଟା ଦେଖୁଛନ୍ତି, ସେ ତାଳ ପଡ଼ିବାର ସେ ତାଳ ଗଛ ସବୁ କ'ଣ ପ୍ରଥମେ ଝୁଲେଇ ଦେଲେ ତାଳ ସବୁ ପଡ଼ିଗଲା, ତାପରେ ଯେଉଁ ଫିଙ୍ଗି ଦେଲେ ସେ ସବୁ ତାଳ ଗଛ ସବୁ ଗୋଟିଏ ଗଛ ଆଉ ଅନ୍ୟ ଗୋଟେ ଗଛକୁ ଏହି ସବୁ ଭାବରେ ଯେଉଁ ଦେଖୁଛନ୍ତି, ସେ ବହୁତ ତଲ୍ଲୀନ ହେଇଯାଉଛନ୍ତି। ଭଗବାନଙ୍କର ଶକ୍ତି, ପ୍ରଭୁଙ୍କର ଆମ ଶକ୍ତି, ଏଭଳି ଭାବରେ ସମ୍ବୋଧନ କରୁଛନ୍ତି ରାଜାଙ୍କୁ ପରୀକ୍ଷିତ ମହାରାଜ। ଅଙ୍ଗ ଶବ୍ଦ ଅଙ୍ଗ ଶବ୍ଦରେ ସମ୍ବୋଧନ କରୁଛନ୍ତି, ଅଙ୍ଗ କହିଲେ ନିଜର ଅଙ୍ଗ ଭଳି ଦେଖି ଦେଉଛନ୍ତି, ଏତେ ଆନନ୍ଦିତ ହେଇଯାଉଛନ୍ତି ଭଗବାନ କଥା ବର୍ଣ୍ଣନା କଲାବେଳେ। ଆନନ୍ଦ ସମୁଦ୍ର ମଗ୍ନା କୁହାଯାଏ, ଆନନ୍ଦ ସମୁଦ୍ରରେ ସେ ମଗ୍ନ ହେଇକି ରହିଯାଉଛନ୍ତି। ତେଣୁ ଏଇଭଳି ଭାବରେ ଭାବାର୍ଥରେ କୁହାଯାଏ, ଦୁର୍ଭାଗା ବ୍ୟକ୍ତିମାନେ ପରମେଶ୍ୱର ଭଗବାନଙ୍କର ଆନନ୍ଦମୟ ଲୀଳା ବିଳାସକୁ ହୃଦୟଙ୍ଗମ କରିପାରନ୍ତି ନାହିଁ। ଏହି ସମ୍ପର୍କରେ ଶ୍ରୀ ଯୁବ ଗୋସ୍ୱାମୀ ବ୍ୟାଖ୍ୟା କରିଛନ୍ତି ଯେ, ପରମେଶ୍ୱର ଭଗବାନ ଅସୀମ ଶକ୍ତି ଓ କ୍ଷମତାର ଅଧିକାରୀ, ଯାହାଠାରେ ଅନନ୍ତ ଶବ୍ଦ ଦ୍ୱାରା ଅଭିବ୍ୟକ୍ତ ହୋଇଛି। ନିର୍ଦ୍ଦିଷ୍ଟ ପରିସ୍ଥିତିର ପ୍ରୟୋଜନ ଅନୁସାରେ ଭଗବାନ ନିଜ ଶକ୍ତିର କ୍ଷୁଦ୍ରାତି କ୍ଷୁଦ୍ର ଅଂଶ ପ୍ରଦର୍ଶନ କରନ୍ତି। ବେଆଇନ ଭାବେ ତାଳବନ ଦଖଲକାରୀ ଆଶ୍ରିକ ଗର୍ଦ୍ଧବ ଦଳକୁ ବଳରାମ ଦମନ କରିବାକୁ ଚାହିଁଲେ ଏବଂ ତେଣୁ ସେ ଧେନୁକାସୁର ଏବଂ ଅନ୍ୟାନ୍ୟ ଅସୁରମାନଙ୍କୁ ସହଜରେ ହତ୍ୟା କରିବାକୁ ପ୍ରୟୋଜନୀୟ ଦିବ୍ୟ ଐଶ୍ୱର୍ଯ୍ୟ ପ୍ରଦର୍ଶନ କଲେ। ଆପଣ ସବୁ ଅନ୍ୟ ଅସୁରମାନେ ହତ୍ୟା ହେବେ, ତେଣୁ ଏଇଭଳି ଭାବରେ ଏ ଯେଉଁ ଗଧବ ରାଜା ଯେ ଯେତେବେଳେ ପ୍ରଥମେ ମୃତ୍ୟୁବରଣ କଲା ଏବଂ ତାଳଗତ ସବୁ ପଡ଼ିଗଲେ ଉପୁଟ ପଡ଼ିଲେ, ତଥା କୃଷ୍ଣଂଚ ରାମଂଚ ଜ୍ଞାନ୍ତୟୋ ଧେନୁକସ୍ୟ ଦେ ପୃଷ୍ଠାରୋ ଅଭ୍ୟଦ୍ରବନ୍ ସର୍ବେ ସଂଗ୍ରବ୍ଧା ହତ ବାନ୍ଧବା। ତେଣୁ ଏ ତାଙ୍କର ଯେତେବେଳେ ମେନ୍ ଲିଡ଼ର ଚାଲିଗଲେ, ତେଣୁ ଆଉ ଯେତେ ଥିଲେ ସେମାନେ କହିଲେ ତାଙ୍କର କ୍ରୋଧ ଆସିଗଲା, ସଂଗ୍ରବ୍ଧ ବହୁତ କ୍ରୋଧରେ ସେମାନେ ହତ ବାନ୍ଧବା ତାଙ୍କର ବନ୍ଧୁ ଚାଲିଗଲେ, ଏତେ କ୍ରୋଧ ଆସିଗଲା। ତେଣୁ ସେମାନେ କ'ଣ କଲେ, ଜ୍ଞାନ୍ତ ଧେନୁକୁ ଯେତେ ଜ୍ଞାନ୍ତି ସବୁ ଥିଲେ ଧେନୁକର ଧେନୁକାସୁର ତା ନାଁ ହେଇଛି, ସବୁ ଅସୁରମାନଙ୍କ ନାମ ଥିବ, ଆର ଯେମିତି ନାମ ଥିଲା ଧେନୁକ, ସବୁ ଅସୁରମାନଙ୍କ ନାମ ଥିଲା, ସବୁ ଅସୁରମାନଙ୍କ ନାମ ନିଆଗଲା ନାହିଁ, ଦରକାର ନାହିଁ ତାଙ୍କ ନାମ ନାମ ନେବା, ନାମକୁ ଖାଇବା କରି ପଡ଼ିବ ନାହିଁ। ତେଣୁ ଜଣଙ୍କର ନାମ ନେଲେ କାହିଁକିନା ତାର କଥା ରହିଛି, ବହୁତ କଥା ରହିଛି ତା ବିଷୟରେ, କାହିଁକି ଭଗବାନ କୃଷ୍ଣ ତାକୁ ହତ୍ୟା କଲେଣି, ତା ପୂର୍ବରୁ ତ ସବୁ କୃଷ୍ଣ ସବୁ ହତ୍ୟା କରୁଥିଲେ, ଏଠି କାହିଁକି କୃଷ୍ଣ ହତ୍ୟା କଲେ ନାହିଁ, କାରଣ କ'ଣ। ତେଣୁ ଏଇ ଗର୍ଦ୍ଧବମାନଙ୍କୁ ଅଭ୍ୟଦ୍ରବନ ଏମାନେ ସବୁ କୃଷ୍ଣ ଏବଂ ରାମ ସମସ୍ତେ ଚାହୁଁଥିଲେ ବଳରାମଙ୍କୁ ହତ୍ୟା କରିବା ପାଇଁ, କାହିଁକିନା ବଳରାମ ତାଙ୍କର ବନ୍ଧୁକୁ ହତ୍ୟା କରିଛନ୍ତି, କିନ୍ତୁ ସେମାନେ ଯେତେବେଳେ ଆସୁଛନ୍ତି ଭଗବାନ କୃଷ୍ଣ ଏବଂ ବଳରାମ ଦୁଇ ଜଣ ଯାକ ମିଶିକିରି ଆଉ ଯେତେ ସବୁ ଅସୁର ଥିଲେ ସବୁ ବାହ୍ୟାସିକା ଖେଳ ଭଳି ସବୁ ଫିଙ୍ଗିଲେ ଗୋଟିଏ ପରେ ଗୋଟିଏ ବଲ୍, ଫୁଟବଲ୍ ଖେଳ ବାସ୍କେଟବଲ୍, ଏଇଟା ଫୁଟବଲ୍ ନୁହଁ, ବାସ୍କେଟବଲ୍ ଖେଳିଲେ ବାସ୍କେଟ ଉପରକୁ ପକେଇଦେବେ ନା ବାସ୍କେଟ, ତେଣୁ ବାସ୍କେଟବଲ୍ ହୋଇଗଲା ତାଙ୍କର ଖେଳ। ଭଗବାନଙ୍କର ବ୍ୟବସ୍ଥାରେ ଇଚ୍ଛା ଥିଲା ବାସ୍କେଟବଲ୍ ବାସ୍କେଟବଲ୍ ଖେଳିବା ପାଇଁ, ଗଦମାନେ ସେଟା ଆସି ପହଞ୍ଚିଗଲେ ବଲ୍ ଭଳିଆ, ଭଗବାନ ବାସ୍କେଟରେ ପକେଇଦେଲେ ସବୁ ତାଳ ଗଛ ଉପରକୁ ଭିତରେ ପକେଇ ଦେଉଛନ୍ତି, ସେ ତାଳ ଗଛ ଗୋଟିଏ ପଡ଼ି ମାନେ ଗୋଟିଏ ଦ୍ୱାରା ଆଘାତ ହେଇକି ଆଉ ଗୋଟେ ଆଘାତ କରୁଛି ଆଉ ଗୋଟେ, ଏଇଭଳି ଭାବରେ ସମଗ୍ର ତାଳବନ ସବୁ ବୃକ୍ଷମାନେ ବୃକ୍ଷଶୂନ ହୋଇଗଲା, ସବୁ ତାଳବନ ଚାଲିଗଲେ ସବୁ। ଯେତେବେଳେ ମହାପ୍ରଭୁ ଯାଇଥିଲେ ଦାକ୍ଷିଣାତ୍ୟକୁ ସେଠି ସବୁ ତାଳବନ ଥିଲେ, ମହାପ୍ରଭୁଙ୍କ ଲୀଳା କିଏ ଜାଣିଛନ୍ତି, ତାଳବନ ଥିଲେ ମହାପ୍ରଭୁ ଯେଉଁ ଯାଇଥିଲେ, ମହାପ୍ରଭୁ ତାଙ୍କୁ ଦର୍ଶନ କରିଦେଇଛନ୍ତି, ତାଳମାନଙ୍କୁ ଦର୍ଶନ କରିଦେଇଥିଲେ, ସେ ଭଗବାନ କୃଷ୍ଣ ଚିନ୍ତା କରୁଥିଲେ ଏ ତାଳମାନଙ୍କୁ ଦ୍ୱାପର ଯୁଗରେ ମୁଁ ସବୁ ଏଭଳି ଭାବରେ ତାଙ୍କୁ ସବୁ ଇଏ କରିଥିଲି, ଚିତ୍ପଟାଙ୍କ କରିଥିଲି, ଆଜି ସବୁ ତାଳମାନ ଦେଖି ତାଙ୍କ ସେଇ ଚିନ୍ତା କରିଥିବ, ତାଙ୍କ ସେଇ କଥା ଆସିଥିବ ଚିନ୍ତା, ତେଣୁ ଖାଲି ଟିକେ ଦୃଷ୍ଟିପାତ କରିଦେଇଛନ୍ତି, ତାପରେ ତୁମେ ଦେଖିଲ ସେ ତାଳମାନ ତାଳ ଗଛ ନାହାନ୍ତି ସବୁ, ସେ ତାଳ ଗଛ କୁଆଡ଼େ ଗଲେ, ଭଗବତ ଧାମ ଗଲେ, ଭଗବାନ ଖାଲି ଦୃଷ୍ଟି ନିକ୍ଷେପ କରିଦେଲେ ସେ ତାଳ ଗଛ ପଡ଼ିଗଲେ, ଭଗବତ ଧାମ ପଡ଼ିଗଲେ, ମହାପ୍ରଭୁ ଏଇଭଳି ଭାବରେ ଲୀଳା ସବୁ ରହିଛି। ତେଣୁ ଏଇଭଳି ଭାବରେ କୃଷ୍ଣ ଏବଂ ବଳରାମ, କୃଷ୍ଣ ଚ ରାମଚ ଏମାନେ ସବୁ ଆକ୍ରମଣ କରିବା ପାଇଁ ଆରମ୍ଭ କଲେ, ତେଣୁ ଭଗବାନଙ୍କର ସୁଯୋଗ ଚାହୁଁଥିଲେ ଟିକେ ଖେଳିବା ପାଇଁ ବାସ୍କେଟବଲ୍ ଖେଳିବା ସୁଯୋଗ ମିଳୁନଥିଲା, ବାସ୍କେଟବଲ୍ ଆଜି ଖେଳିବା ପାଇଁ ସୁଯୋଗ ମିଳିଗଲା, ତେଣୁ ଗୋଟି ଗୋଟି ଧରି ବୁଲେଇ ବୁଲେଇକି ପକେଇଦେଲେ, ବାସ୍କେଟବଲ୍ ପକେଇଲା ଭଳିଆ ପକେଇକିରି ସବୁ ତାଳ ଗଛ ସବୁ ଇଏ କରିଦେଲେ, ସବୁ ଉପାଡ଼ି ଦେଲେ। ସନାତନ ଗୋସ୍ୱାମୀ ଏଇ ଭାଷା ଏଇଭଳି ଭାବରେ ଦେଇଛନ୍ତି, ଏଠାରେ କୁହାଯାଇଛି ଯେ ଗର୍ଦ୍ଧବରୂପୀ ଅସୁରମାନେ ପ୍ରଥମେ କୃଷ୍ଣଙ୍କୁ ଆକ୍ରମଣ କଲେ ଏବଂ ତାପରେ ବଳରାମଙ୍କୁ, କୃଷ୍ଣଙ୍କ ରାମଙ୍କ, ଏହାର ଏକ କାରଣ ଏହା ଯେ ବଳରାମଙ୍କର ପରାକ୍ରମ ଦର୍ଶନ କରି ଅସୁରମାନେ ଭାବିଲେ ପ୍ରଥମେ କୃଷ୍ଣଙ୍କୁ ଆକ୍ରମଣ କରିବା ବିଚକ୍ଷଣ ହେବ। ମୁଁ ଯେଉଁ ଭାବିଲି ଯେ ବଳରାମଙ୍କ ଉପରେ ଆଗ ଆକ୍ରମଣ କରୁଛି ବୋଲି ମୁଁ ଭୁଲ କହିଲି, କାରଣ ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, କାହିଁକିନା ବଳରାମଙ୍କର ଯେଉଁ ବଳ ଦେଖିକି ସେମାନେ ଡରିଗଲେ, କହିଲେ ଏ ବଡ଼ ଭାଇର ବଳ ଟିକେ ଅଧିକ ଅଛି, ସାନ ଭାଇକୁ ଆକ୍ରମଣ କରିବା, ତେଣୁ ସେଥିପାଇଁ ପ୍ରଥମେ କୃଷ୍ଣଙ୍କ ରାମଙ୍କ ବୋଲି କୁହାଯାଇଛି, ପ୍ରଥମେ କୃଷ୍ଣ ବୋଲି କୁହାଗଲା। ତେଣୁ କିମ୍ବା ଏପରି ହୋଇପାରେ ଯେ ଜ୍ୟେଷ୍ଠ ଭ୍ରାତାଙ୍କ ପ୍ରତି ଅନୁରାଗ ବଶତଃ ଶ୍ରୀକୃଷ୍ଣ ନିଜକୁ ବଳରାମ ଏବଂ ଗର୍ଦ୍ଧବ ରୂପେ ଅସୁରମାନଙ୍କ ମଧ୍ୟରେ ନିଜ ଅବସ୍ଥାପନ କରିଥିଲେ, ତେଣୁ ମୁଁ ଯାହା କହିଛି ମୋତେ କିଛି ଭୁଲ କହିନାହିଁ, ସନାତନ ଗୋସ୍ୱାମୀ ଆମକୁ ସେ ଶକ୍ତି ଦେଇଛନ୍ତି, ଆମେ କହିଥିଲୁ ନା ଦଶମ ସନ୍ଧ୍ୟା ଏକୋଇଶ ଅଧ୍ୟାୟ ଉଣେଇଶ ଅଧ୍ୟାୟରେ ସନାତନ ଗୋସ୍ୱାମୀ କହିଛନ୍ତି ଯେଉଁମାନେ
ଭାଗବତ ଆସ୍ୱାଦନ କରିବେ, ସେମାନେ ତାଙ୍କ ଭାବ ଅନୁସାରେ ଟୀକା ପ୍ରଦାନ କରିପାରିବେ। ତେଣୁ ଏଠି ମଧ୍ୟ ସନାତନ ଗୋସ୍ୱାମୀ କହୁଛନ୍ତି, ସେମାନେ ଭାବିଥିଲେ ବଳରାମ ଯେହେତୁ ତାଙ୍କ ଲିଡ଼ରକୁ ମାରିଛନ୍ତି, ବଳରାମଙ୍କୁ ଆକ୍ରମଣ କରିବାକୁ ଚାହୁଁଥିବେ, କିନ୍ତୁ କୃଷ୍ଣ ଚାହିଁଲେ ବଳରାମଙ୍କୁ ସମସ୍ତେ ଆକ୍ରମଣ କଲେ ହେବ କି? ତେଣୁ ନିଜେ କୃଷ୍ଣ ସାମ୍ନାକୁ ଚାଲିଗଲେ। ଏଠି ସନାତନ ଗୋସ୍ୱାମୀ ମଧ୍ୟ ସେ କଥା କହୁଛନ୍ତି, ଜ୍ୟେଷ୍ଠ ଭ୍ରାତାଙ୍କ ପ୍ରତି ଅନୁରାଗ ସହିତ ଶ୍ରୀକୃଷ୍ଣ ନିଜକୁ ବଳରାମ ଏବଂ ଗର୍ଦ୍ଧବରୂପୀ ଅସୁରମାନଙ୍କ ମଧ୍ୟରେ ନିଜେ ଅବସ୍ଥାନ କରିଥିଲେ। କୃଷ୍ଣଙ୍କ ରାମଙ୍କ ଶବ୍ଦଗୁଡ଼ିକ ଏପରି ମନୋଭାବ ଅଭିବ୍ୟକ୍ତ କରିବା ପାଇଁ ବ୍ୟବହୃତ ହୋଇଛି ବୋଲି ମନେ କରାଯାଇପାରେ। ଏ ଶ୍ରୀ ବଳରାମ ନିଜ କନିଷ୍ଠ ଭ୍ରାତା ପ୍ରତି ସ୍ନେହବଶତଃ ଶ୍ରୀକୃଷ୍ଣ ପକ୍ଷ ଅବଲମ୍ବନ କରିଥିଲେ। ଯାହା ହଉ, ଏହିଭଳି ଭାବରେ ସବୁ ତାଂ ସ୍ଥାନ ପତଥା କୃଷ୍ଣ ରାମଶ୍ଚ ନୃପନିଳୟା ଗୃହୀତ ପଶ୍ଚାଚରଣ ପ୍ରାଣ ତୃଣରାଜସୁ। ଏଭଳି ଭାବରେ ଲୀଳା ଚାଲିଲା ଭଗବାନ କୃଷ୍ଣ ଏବଂ ବଳରାମ। ଆ ପତଥ ସେମାନେ ଯେଉଁ ଆକ୍ରମଣ କରୁଥିଲେ, ଇଏ ମଧ୍ୟ ପ୍ରତି ଆକ୍ରମଣ କଲେ ତାଙ୍କୁ ନୃପନିଳୟା। ଏ ନୃପ, ଏଠି ନୃପ ଶବ୍ଦ ବ୍ୟବହାର କରାଯାଇଛି। ନୃପ ନୃପ କହିବାର ଉଦ୍ଦେଶ୍ୟ, ଯେଉଁଭଳି ଭାବରେ ପରୀକ୍ଷିତ ମହାରାଜ ମଧ୍ୟ ବହୁତ ଶକ୍ତିରୁ ଆକ୍ରମଣ କରୁଥିଲେ, କିନ୍ତୁ ସେ ରାଜା ସେ ସମସ୍ତଙ୍କୁ ଆକ୍ରମଣ ପରାହତ କରୁଥିଲେ। ତେଣୁ ସେହିଭଳି ଭାବରେ ନୃପ ଭଗବାନ ଲୀଳାରେ ଲୀଳାରେ ସବୁ କରିଦେଲେ, ତାଙ୍କ ପାଇଁ ବହୁତ ପରିଶ୍ରମ କରିବାକୁ ପଡ଼ିବ ନାହିଁ ଲୀଳାରେ। ଗୃହୀତ ପଶ୍ଚାଚରଣ, ପଛ ଯେଉଁ ଚରଣ ରହିଛି ତାକୁ ଧରଣ କରିକି ଭଗବାନ ଧରି ଗ୍ରହଣ କରି ଗଦପାଦ ଧରିଛନ୍ତି ଭଗବାନ। ଗୋଟିଏ ଗଦପାଦ, ଗୋଟିଏ ଗଧ ନୁହଁ, ଅନେକ ଗଦପାଦ ଧାରଣ କରିଛନ୍ତି। ଏ କଥାରେ ପଡ଼ିଥିଲା ଭଗବାନ କେତେବେଳେ ଗଦପାଦ ଧାରଣ କରିଥିଲେ, ଏଇଟା ପ୍ରଶ୍ନ ଆସେ। ଏଇଠି ଲୀଳା ଚାଲିଛି, ଗଦମାନଙ୍କୁ ପାଦ ଧାରଣ କରୁଛନ୍ତି ଭଗବାନ ଧରୁଛନ୍ତି। ତେଣୁ ଗୃହୀତ ପଶ୍ଚାଚରଣା ପ୍ରାଣୀ ଓ ତୃଣରାଜସୁ, ସବୁ ବାସ୍କେଟବଲ୍ ଖେଳିଲା ବେଳେ ଖେଳୁଛନ୍ତି, ପକାଉଛନ୍ତି। ଫଳ ପ୍ରକର୍ଷ ସଂକୀର୍ଣ୍ଣ ଦୈତ୍ୟ ଦେହେଇ ଗତା ଶୁଭି ରଡ଼ାଜଭୂ ଶତାଳ ଗେଇ କ'ଣ ଘନେଇରିବ ନଭସ୍ଥଳ। ତେଣୁ ସବୁ ତାଳ ଗଛ ଉପରେ ପଡ଼ିଲେ ଏବଂ ଫଳ ସବୁ ଫଳ ମଧ୍ୟ ସବୁ ପଡ଼ିଗଲା, ଆଉ ରହିଲା ନାହିଁ, ଫଳ ପଛରେ ରହିଲା ନାହିଁ। ପ୍ରକର୍ଷ ସବୁକିଛି ଫଳ ସବୁ ବିଛେଇ ହୋଇଗଲା, ସେ ତାଳ ସାରା ତାଳ ବୃକ୍ଷ ସବୁ ପଡ଼ିଗଲା, ତାଳ ଫଳ ସବୁ ପଡ଼ିଗଲା। ଦୈତ୍ୟ ଦେହି ଗତା ଶୁଭି, ଏବଂ ଯେତେ ଅସୁର ଥିଲେ ସମସ୍ତେ ମଧ୍ୟ ଗତା ଶୁଭି, ତାଙ୍କର ସବୁ ଅସୁ ବା ପ୍ରାଣ ବାୟୁ ମଧ୍ୟ ଚାଲିଗଲା। ଏହିଭଳି ଭାବରେ ସେମାନେ ଉଦ୍ଧାର ପାଇଲେ ଅବଶ୍ୟ, ପ୍ରାଣବାୟୁ ଚାଲିଗଲା। ଆମର କହିଦେବା, ଆମେ ଭୁଲିଯିବି, ଭକ୍ତିମନ ଠାକୁର ଏଇଟା କହିଛନ୍ତି, ମୁଁ ଆଜି ଦେଖିଲି, ଏଇଟା ହେଉଛି ଭକ୍ତିମନ ଠାକୁର ଭଗବାନଙ୍କ ଯେଉଁ ଲୀଳା ରହିଛି, ମୁଁ କହିଥିଲି ଏଇଟା ଯେଉଁ ଲୀଳା ହେଉଛି ତାକୁ ତତ୍ତ୍ୱରେ ବୁଝିବାକୁ ପଡ଼ିବ। ତା ତତ୍ତ୍ୱଟା କ'ଣ, ତତ୍ତ୍ୱଟା ନ ବୁଝିଲେ ଆମର ପତନ ହୋଇଯିବ ବୋଲି କୁହାଯାଏ। ତେଣୁ ଭକ୍ତିମନ ଠାକୁର ତାଙ୍କର ଶ୍ରୀକୃଷ୍ଣ କ'ଣ ଶ୍ରୀକୃଷ୍ଣ ଶିକ୍ଷାମୃତରେ ବର୍ଣ୍ଣନା କରିଛନ୍ତି, ଚୈତନ୍ୟ ଶିକ୍ଷାମୃତରେ ବର୍ଣ୍ଣନା କରିଛନ୍ତି ଯେ ଏହିସବୁ ଲୀଳାର ତତ୍ତ୍ୱ କ'ଣ। ଏଇ ଯେଉଁ ଧନୁକାସୁର ବଧ ହେଲା, ଏ ବଧର ତତ୍ତ୍ୱ କ'ଣ ନା, ଏଇଟାକୁ ଭକ୍ତିମନ ଠାକୁର କହୁଛନ୍ତି, ମୁଣ୍ଡେନ୍ ଆକ୍ଟିଭିଟିଜ୍ ଆଣ୍ଡ ସ୍ପେକୁଲେଟିଭ୍ ସ୍କଲାଷ୍ଟିସିଜିମ୍ ଏଇଟା କହିବା ପରେ କହିବା, ଆଗୁଆ ତ କହିଦେଲି ଟିକେ ଭୁଲିଯିବି ବୋଲି ଆଗୁଆ କହିଦେଲି। ସବୁ ଲୀଳାର ତତ୍ତ୍ୱ ରହିଛି, ଭକ୍ତିମନ ଠାକୁର ସେଇଟା ତାଙ୍କର ଚୈତନ୍ୟ ଶିକ୍ଷା ମଧ୍ୟ ବର୍ଣ୍ଣନା କରିଛନ୍ତି। ତେଣୁ ଇଏ ଯେଉଁ ହେଲା, ସବୁ ଫଳ ପଡ଼ିଗଲା, ଦୈତ୍ୟ ଦେହି କଥା ଶୁଭି, ଦୈତ୍ୟମାନେ ସବୁ ମୃତ୍ୟୁବରଣ କଲେ, ମୃତ୍ୟୁବରଣ କରିବା ମାନେ ସେମାନେ ସବୁ ଉଦ୍ଧାର ପାଇଲେ, ଆଉ ତାରି ଗତିଦାୟକ ଭଗବାନ ବିଷ୍ଣୁଙ୍କର ଏଭଳି ଲୀଳା, ସେ ସବୁବେଳେ ମଙ୍ଗଳ। ମଙ୍ଗଳଂ ଭଗବାନ ବିଷ୍ଣୁ ମଙ୍ଗଳଂ ଗରୁଡ଼ଧ୍ୱଜ ମଙ୍ଗଳଂ ପୁଣ୍ଡରୀକାକ୍ଷଂ ମଙ୍ଗଳଂ ପୁରୁଷୋତ୍ତମ, ସେ କୌଣସି ସମୟରେ ଅମଙ୍ଗଳ ନୁହନ୍ତି। ମୃତ୍ୟୁବରଣ କଲେ ମଧ୍ୟ ତାଙ୍କ ପାଇଁ ମଙ୍ଗଳ ହେଲା, ଭଗବତ ଧାମ ସେମାନେ ପ୍ରାପ୍ତ ହେଲେ, ହତାରି ଗତିଦାୟକ। ତେଣୁ ଗତାଶ୍ରୀ ରାଜଭୂ ଶତାଳାଇ, ସୁଖଦେବ ଗୋସ୍ୱାମୀ ଦେଖୁଛନ୍ତି ନା ସେ ଲୀଳାଟିକୁ, ତେଣୁ ସେ ଯେଉଁ ଲୀଳା ଆଖୋ ଦର୍ଶୀ ବିବରଣୀ ସେ ଦେଉଛନ୍ତି, ଆଖୋଦର୍ଶୀ ବିବରଣୀ ସେ ଦେଖୁଛନ୍ତି, ସେମିତି ସେ କହୁଛନ୍ତି ପରୀକ୍ଷିତ ମହାରାଜକୁ, କେମିତି ଦେଖାଯାଉଛି ଭୂମି କିଭଳି ନା ରଡ଼ାଜ ଭୂ ସୁନ୍ଦର ଦେଖାଯାଉଛି, କିଭଳି ଦେଖାଯାଉଛି ସୁନ୍ଦର ନା ଘନିରିଭ ନଭସ୍ଥଳ, ନଭ କହିଲେ ଆକାଶରେ ଯେମିତି ଘନ ବାଦଲ ଯେମିତି ରହିଲେ, ଘନ ବାଦଲ, ବାଦଲଟା କ'ଣ
ଏଠି ମାନେ ବାଦଲ ଗୁଡ଼ାକ କଳା ଦେଖାଯାଉନି, ଲାଲ ଦେଖାଯାଉଛନ୍ତି, ଲାଲ ବାଦଲ ଭଳି ଦେଖାଯାଉଛନ୍ତି, ଘନେଇରିବ ବାଦଲ ଲାଲ ବାଦଲ ଦେଖାଯାଉଛନ୍ତି। ଲାଲ ବାଦଲ କାହିଁକି କେମିତି ହେଉଛି ନା, ଏମାନେ ଯେଉଁ ଗର୍ଭବଶରୁ ରହିଥିଲେ ତାଙ୍କର ରଙ୍ଗ ହେଉଛି ସେଇ କଳା ରଙ୍ଗ ବା ମେଘର ରଙ୍ଗ ଭଳି ତାଙ୍କର ଶରୀର ରଙ୍ଗ। ଏବଂ ଏଇଟା ଆଚାର୍ଯ୍ୟ ଟିକାରେ କହିଛନ୍ତି କଥା, ବିଷ୍ଣୁଦେବ କହୁଛନ୍ତି। ଏବଂ ତାଙ୍କର ଯେଉଁ ରକ୍ତପାତ ହୋଇଛି ସେ ରକ୍ତ ଯେଉଁ ଲାଲ ହୋଇଛି, ତେଣୁ ଯେଉଁଭଳି ଭାବରେ ଆକାଶରେ ଲାଲ ମେଘ ଦେଖିଲେ ଯେଉଁଭଳି ସୁନ୍ଦର ଦେଖାଯାଏ ଲୋଭ, ସେହିଭଳି ଭାବରେ ସୁନ୍ଦର ଦେଖାଯାଉଛି। ସୁଖଦେବ ଗୋସ୍ୱାମୀ ଆଙ୍କ ଦେଖା ବିବରଣୀ କହୁଛନ୍ତି ପରୀକ୍ଷିତ ମହାରାଜକୁ। ଆମେ ମଧ୍ୟ ସେହିଭଳି ଭାବରେ ଏଇ ଶ୍ଳୋକର ଯଦି ଶବ୍ଦରେ ପ୍ରବେଶ କରିବା ତାହେଲେ ଆମେ ମଧ୍ୟ ଦର୍ଶନ କରିପାରିବା ସେ ଲୀଳା, ଏଭଳି ଭାବରେ ଚାଳବନ ଏଭଳି ଭାବରେ ସୁଶୋଭିତ ହେଉଛି ବୋଲି କହୁଛନ୍ତି ସୁଖଦେବ ଗୋସ୍ୱାମୀ। ତେଣୁ ଭାବାର୍ଥରେ କୁହାଯାଉଛି, ବିଶ୍ୱନାଥ ଚତୁର୍ଥୀ ଠାକୁରଙ୍କର ଭାବାର୍ଥକୁ ନେଇକରି କୁହାଯାଉଛି ଯେ ଅସୁରମାନଙ୍କର ଦେହ କୃଷ୍ଣ ହେବ ନୀଳମେଘ ପରି କୃଷ୍ଣବର୍ଣ୍ଣ, ଏବଂ ସେମାନଙ୍କ ଦେହରୁ କ୍ଷରିତ ପ୍ରଚୁର ପରିମାଣର ରକ୍ତ ମାନେ ଉତ୍ତର ଯେପରି ଉଜ୍ଜଳ ଲାଲ ମେଘ ପରି, ଏପରି ଭାବରେ ସମଗ୍ର ଦୃଶ୍ୟଟି ଥିଲା ଅତ୍ୟନ୍ତ ସୁନ୍ଦର। ରାମ ଏବଂ କୃଷ୍ଣ ଆଦି ତାଙ୍କର ବିଭିନ୍ନ ରୂପରେ ପରମେଶ୍ୱର ଭଗବାନ ସର୍ବଦା ଜଡ଼ାତୀତ, ଏବଂ ସେ ଯେତେବେଳେ ନିଜର ଅପ୍ରାକୃତ ଲୀଳାବିଳାସ ସମ୍ପୂର୍ଣ୍ଣ କରନ୍ତି, ଏପରିକି ଭଗବାନ ଯେତେବେଳେ ଦୁର୍ଦ୍ଦାନ୍ତ ଗର୍ଦ୍ଧରୂପେ ଅସୁରମାନଙ୍କୁ ବଧ କରିବା ପରି ହିଂସ୍ର କାର୍ଯ୍ୟ ଅନୁଷ୍ଠାନ କରନ୍ତି, ସେତେବେଳେ ତା'ର ଫଳ ସର୍ବଦା ସୁନ୍ଦର ଏବଂ ଦୀର୍ଘ ହୋଇଥାଏ। ଜନ୍ମ କର୍ମ ତେବେ ଦିବ୍ୟମ, ଏସବୁ ଦିବ୍ୟ, ଏ ସାଧାରଣ ଆଇମା କାହାଣୀ ନୁହଁ, ବା ଯେଉଁ ବହୁତ ଔପନ୍ୟାସିକମାନେ ବହୁତ ରଚନା କରିଛନ୍ତି ଉପନ୍ୟାସ, ଆମର ଯେମିତି ସମ୍ବଲପୁରରେ ଆପଣଙ୍କର ରହିଛନ୍ତି ଫକୀରମୋହନ ସେନାପତି ଇତ୍ୟାଦି ବହୁତ ଉପନ୍ୟାସ ରଚନା କରିଛନ୍ତି, ସେ ବହୁତ ମେଡ଼ାଲ ପାଇଛନ୍ତି, କିନ୍ତୁ ଇଏ ଉପନ୍ୟାସ ସେଭଳି ନୁହଁ। ଇଏ ଉପନ୍ୟାସ ଯଦି ଆମେ ପାଠ କରିବା ଶ୍ରବଣ କରିବା, ଶୁଣତାଂ ସ୍ୱ କଥା କୃଷ୍ଣ, ଆମେ ତ୍ରିଗୁଣରୁ ଉର୍ଦ୍ଧକୁ ଚାଲିଯିବା, ଭଗବତ ଧାମକୁ ଚାଲିଯିବା, ଏ କଥା ଏଭଳି ଭାବରେ କଥା ଶୁଣି ଗପ ଶୁଣିକରି ଆମେ ଭଗବତ ଧାମକୁ ଚାଲିଯିବା, ଏତେ ବହୁତ ସହଜରେ ଭଗବାନ ଧାମ ତାଙ୍କୁ ଯିବା ପାଇଁ ବ୍ୟବସ୍ଥା କରିଛନ୍ତି। ଆମେ କଷ୍ଟ କରିବାକୁ ପଡ଼ିବ ନାହିଁ, ସୁସୁ ହେବାକୁ ପଡ଼ିବ ନାହିଁ, ନାକ ସୁସୁ କରିବା ଦରକାର ନାହିଁ, ଏସବୁ କରିବା କିଛି ଦରକାର ନାହିଁ, ବହୁତ ସହଜରେ ଭଗବାନ କଥା ଶୁଣି ଶୁଣିକି ଆମେ ପଳାଇଯିବା। ପରୀକ୍ଷିତ ମହାରାଜ ଶ୍ରବଣୀ ପରୀକ୍ଷିତ, ପରୀକ୍ଷିତର ଆଚାର୍ଯ୍ୟ ହେଉଛନ୍ତି ଶ୍ରବଣର ଆଚାର୍ଯ୍ୟ ପରୀକ୍ଷିତ ମହାରାଜ, କେବଳ କଥା ଶ୍ରବଣକୁ ସେ ଭଗବତ ଧାମ ଚାଲିଗଲେ। ବୟାସିକୀ ଭଗବତ ବୟାସିକୀ କୀର୍ତ୍ତନେ ବୟାସିକୀ ଶୁକଦେବ ଗୋସ୍ୱାମୀ ଭଗବାନ କଥା କୀର୍ତ୍ତନ କରି ଭଗବତ ଧାମ ଚାଲିଗଲେ। ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ। କିନ୍ତୁ ଆମେ ଏତେ ହତଭାଗା ଯେ ଆମର କଥା ପ୍ରତି ଆସୁନାହିଁ, ଆଗ୍ରହ ଆସୁନାହିଁ, ଏ କାନରେ ପୂରଣ ନହେଉ କି ସେ କାନରେ ବାହାର କରୁନାହୁଁ, ଇଏ ଆମେ ଯାଉନାହୁଁ, ଆମେ ଶୋଇପଡ଼ୁଛୁ ସେଇ ସମୟରେ କଥା ରହିଛି ଯେଉଁଟା ଆମେ ଭଗବତ ଧାମକୁ ନେବା, ଆମେ ଯାଇ ଶୋଇକି ରହୁଛୁ ନା ଆମେ ଯିବୁ ନାହିଁ। ଆମର ସେ ସମୟ ଗୌରବ ସେ ମହାରାଜ କଥାଟି କହୁଥିଲେ, ଥରେ ଜଣେ ବ୍ୟକ୍ତି ଶିବଜୀଙ୍କର ପୂଜକ ଥିଲେ, ଶିବଙ୍କ ଭକ୍ତ, ଶିବଙ୍କ ଆରାଧନା କରୁଥିଲେ, କିନ୍ତୁ ବହୁତ ଗରିବ ଥିଲେ, ଦରିଦ୍ର ଥିଲେ। ତେଣୁ ଶିବଜୀ ଦେଖୁଛନ୍ତି, ଥରେ ଶିବ ପାର୍ବତୀ ଯାଉଛନ୍ତି, ଦେଖିଲେ ସେ ତାଙ୍କର ଭକ୍ତକୁ ଦେଖିଲେ ବୋଲବମ୍ ବୋଲବମ୍ କରି ଯାଉଛନ୍ତି, ଶ୍ରାବଣ ମାସ ସୋମବାର ସବୁ ଶିବ ଭକ୍ତମାନେ ବୋଲବମ୍ ବୋଲବମ୍ କହନ୍ତି, ସେଭଳି ସେ କହୁଥିଲେ। ତେଣୁ ପାର୍ବତୀ ଦେଖିଲେ ଧରିତ୍ରୀ ବ୍ୟକ୍ତି ଗୋଟେ ଭଲ ଡ୍ରେସ୍ଟେ ପିନ୍ଧି ନାହିଁ, ଛିଣ୍ଡା କପଡ଼ାଟେ ପିନ୍ଧିଛି, କୌଣସି ନାହିଁ ତାଙ୍କର ବସ୍ତ୍ର ନାହିଁ, ବସ୍ତ୍ରରୁ ଜାଣିଗଲେ ବହୁତ ଦରିଦ୍ର ବ୍ୟକ୍ତି ବୋଲି କହିଲେ, ପ୍ରଭୁ ଆପଣଙ୍କ ନାମ ନେଉଛି ସେ ଏଭଳି ଦରିଦ୍ର ରହିବ? ଶିବଜୀଙ୍କର ପରୀକ୍ଷିତ ମହାରାଜ ପ୍ରଶ୍ନଟି ପଚାରିବେ ଦଶମ ସ୍କନ୍ଧ 89 ଅଧ୍ୟାୟରେ, କାହିଁକି 88-99 ଅଧ୍ୟାୟ ବର୍ଣ୍ଣନ କରାଯାଇଛି, କାହିଁକି ଶିବଜୀଙ୍କର ଭକ୍ତମାନେ ଧନୀ ଏବଂ ଶିବଜୀ ଯିଏ ତାଙ୍କର କପଡ଼ା ଖଣ୍ଡେ ଯେଉଁ କ'ଣ ଗୋଟେ ମୁଗ ଛାଲ କ'ଣ ହେଲେ ଗୋଟେ ପିନ୍ଧନ୍ତି, ଗୋଟେ ଡ୍ରେସ୍ ଆମର କେଉଁଠୁ ବିଗ୍ ବଜାରରୁ ଗୋଟେ ଡ୍ରେସ୍ ମଧ୍ୟ ସେ କିଣିପାରନ୍ତି ନାହିଁ, ଏତେ ଦରିଦ୍ର ସିଏ ବୃକ୍ଷ ମୂଳରେ ବସନ୍ତି, ତାଙ୍କର ଘର ଖଣ୍ଡେ ନାହିଁ। ପାର୍ବତୀ ବହୁତ ଅନୁରୋଧ କରେ, ଗୋଟେ ଘର ଛୋଟିଆ ଖଣ୍ଡେ ଗୋଟେ ଚାଳ ଖଣ୍ଡେ ଘର କର, ସେତିକି ବି ହେଲା ନାହିଁ, କିନ୍ତୁ ତାଙ୍କର ଯେ ଉପାସକ ସେମାନେ ବହୁତ ବିରାଟ ବିରାଟ କ'ଣ ଧନୀ, ରାବଣ ଲଙ୍କାର ସୁବର୍ଣ୍ଣ ଲଙ୍କା କରିଦେଲା, ଏଭଳି ଭାବରେ ବହୁତ ଧନୀ ସବୁ ରହିଛନ୍ତି। ଆଉ ଇଏ ବିଷ୍ଣୁଙ୍କର ବିଷ୍ଣୁ ଯେ ଲକ୍ଷ୍ମୀପତି, ଲକ୍ଷ୍ମୀଙ୍କର ସ୍ୱାମୀ ସିଏ, ତାଙ୍କର ପୂଜକମାନେ ଦରିଦ୍ର, ଏ ଦଶମ ସ୍କନ୍ଧ 89 ଅଧ୍ୟାୟରେ ତା'ର ଆସିବ, ତା'ର ଉତ୍ତର ଆସିବ ବୋଲି ଶୁକଦେବ ଗୋସ୍ୱାମୀ କହିବେ। ଯାହା ହଉ, ଆଜି ପାର୍ବତୀ କହୁଛନ୍ତି ଆପଣଙ୍କ ଭକ୍ତ ହୋଇକରି ଏଭଳି ଦରିଦ୍ର ହୋଇଛି, ତାକୁ ଦରିଦ୍ରକୁ ଦୂର କରିଦିଅନ୍ତି ଆଜି ନା, ଏ ହତଭାଗା ଆକୁ ଧନ ଦେଲେ ମଧ୍ୟ ସେ ନେବ ନାହିଁ, ନା ତଥାପି ଆପଣ କିଛି ଦିଅନ୍ତୁ। ତେଣୁ ଭଗବାନ କହିଲେ, ଶିବଜୀ କହିଲେ, ଦେଖ ମୁଁ ଦେଉଛି ତୁମେ ଦେଖ। ତେଣୁ ସେ କ'ଣ କଲେ ନା, ବହୁତ କୋଟି କୋଟି ଟଙ୍କାର ସବୁ ରହିଛି, ମଣି ମାରିଲେ କେତେ ସବୁ ରହିଛି, ଗୋଟେ କପଡ଼ାରେ ବାନ୍ଧିକି ପକାଇଦେଲେ ତା ସାମ୍ନାରେ ଆସିବ, ଆଜି ଧରିଦେବ ସିଏ ଏଇଭଳି ଭାବରେ। ତେଣୁ ସେ ଯାଉଥିଲା ଯାଉଥିଲା, ସେଇଠି ଚିନ୍ତା କଲା କ'ଣ, ମୁଁ ଯଦି ଆଖି ନଥାନ୍ତା ମୋର, ମୁଁ ଯଦି ଅନ୍ଧ ହୋଇଥାନ୍ତି କେମିତି ଚାଲୁଥାନ୍ତି। ଏଇ ବିଷୟରେ ସେ ଚିନ୍ତା କଲା, ଆଖି ଯଦି ଚାଲିଗଲା ସେଟାକୁ ନେଇକି ପଳେଇଗଲା, ନେଲା ନାହିଁ। ସେହିଭଳି ଭାବରେ ଆମର ଏଠି ରାମଜୀଙ୍କ ବ୍ୟବସ୍ଥାରେ, ଗୁରୁଦେବଙ୍କ ବ୍ୟବସ୍ଥାରେ ଭାଗବତଙ୍କ କଥାର ସୁଅ ଚାଟି ଛୁଟୁଛି। ତେଣୁ ଆମେ ଚିନ୍ତା କରୁଛୁ, ଆମେ ଯଦି ଶୋଇଥାନ୍ତୁ ଏ ସମୟରେ କେତେ ଆନନ୍ଦ ହୋଇଥାନ୍ତା, କହିକି ଆମେ ଶୋଇପଡ଼ୁଛୁ, ଭଗବାନ କଥା ଶୁଣିବାରୁ ବଞ୍ଚିତ ହେଉଛୁ। ଏଭଳି ହତଭାଗା ଏମାନେ, ଆମେ ଶିଶୁଙ୍କୁ ସେ ମହାରାଜ କଥା କହନ୍ତି। ଯାହା ହଉ, ଭଗବାନ କଥାର ସୁଯୋଗ ମିଳିଛି, ମାତାଜୀ ବରଗଡ଼ରୁ ଆସି ଶୁଣୁଛନ୍ତି, କିଏ କେଉଁଠୁ ସବୁ ଆସି ଶୁଣୁଛନ୍ତି କଥା। ତେଣୁ ଏହିଭଳି ଭାବରେ ଯେଉଁ ଲୀଳା ଚାଲିଛି ଭଗବାନଙ୍କର, ଗର୍ଦ୍ଧବ ମାରଣ ଲୀଳା, ତେଣୁ ପରସ୍ପର କୁହାଯାଉଛି, ତୟୋ ତତ୍ ସୁମହତ୍କର୍ମ ନିଶମ୍ୟ ବିବୁଧାଦୟ ମୁମୁଚୁ ପୁଷ୍ପ ବର୍ଷାଣି ଚକ୍ରୋର୍ ବାଦ୍ୟାନି ତୁଷ୍ଟୁଭୁ। ଏସବୁ ଲୀଳା ଦେବତାମାନେ ଆସି ଦେଖୁଛନ୍ତି, ଦେବତାମାନେ ଆସି ଶୁଣୁଛନ୍ତି ସେ ଲୀଳା, ସେଠି ଦେଖୁଛନ୍ତି, ଆମେ ଏଠି ଶୁଣିପାରୁନି ସେ ଲୀଳାକୁ। ଦେବତାମାନେ ତାଙ୍କର ସ୍ୱର୍ଗରୁ ଏତେ ସବୁ ରହିଛି, କେତେ ସବୁ ଐଶ୍ୱର୍ଯ୍ୟ ରହିଛି, ସବୁ ତ୍ୟାଗ କରିକି ଆସୁଛନ୍ତି ଭଗବାନ ଲୀଳା ଦେଖିବା ପାଇଁ। ଆମେ ସେଇ ଭଗବାନ ଲୀଳା ବର୍ଣ୍ଣନା କରୁଛେ, କିନ୍ତୁ ଆମେ ଆମର ଏସବୁ ସବୁ ତ୍ୟାଗ କରିପାରୁନି, ଐଶ୍ୱର୍ଯ୍ୟ ତା ଛୋଟ ଛୋଟିଆ ଐଶ୍ୱର୍ଯ୍ୟ ରହିଛି, ସେ ତ୍ୟାଗ କରିକି ଶୁଣିପାରୁନି ଆସିକରି। ତେଣୁ ଦେବତାମାନେ ବିବୁଧା, ବିବୁଧା କହିଲେ ଦେବତାମାନେ, ଦେବତାମାନଙ୍କର ଅନେକ ନାମ ରହିଛି, ଗୋଟିଏ ନାମ ହେଉଛି ବିବୁଧା ଦେୟ। ଯେତେ ଆଦାୟ କହିଲେ ଆଉ ଯେତେ ରହିଲେ, ଖାଲି ଦେବତାମାନେ ଆସୁନାହାନ୍ତି, ମୁନି ଋଷି ଯେତେବେଳେ ସମସ୍ତେ ଆସି ଦେଖୁଛନ୍ତି ସେଇଟାକୁ ଆଦାୟ। ତୟୋସ୍ତତ୍ ସୁମହତ୍ କର୍ମ, ଭଗବାନଙ୍କର ସୁମହତ୍ କର୍ମ, ଭଗବାନ କର୍ମ ହେଉଛି କ'ଣ, ଦିବ୍ୟ ଜନ୍ମ କର୍ମ ତେବେ ଦିବ୍ୟମ। ତେଣୁ ଏଇଟାକୁ ଦେଖିକରି ବା ଶ୍ରବଣ କରି ମୁମୁଚୁ ପୁଷ୍ପ ବର୍ଷାଣି, ସେମାନେ କ'ଣ କଲେ, ଦେବତାମାନେ ପୁଷ୍ପ ବୃଷ୍ଟି କରୁଛନ୍ତି, ତାଙ୍କର ପୁଷ୍ପର ଅଭାବ ନାହିଁ, ଆମର ପୁଷ୍ପର ଅଭାବ ରହୁଛି, ତାଙ୍କର ପୁଷ୍ପର ଅଭାବ ନାହିଁ, ପାରିଜାତ ପୁଷ୍ପ ସବୁ ରହିଛି, ଯେତେ ପରିମାଣରେ ନେବ ନ ଚଳି ନେଇପାରିବ। ଚକ୍ରୁ ବ୍ୟାଦାନି ବାଦ୍ୟାନି ତୁଷ୍ଟୁ, ବାଦ୍ୟ ସବୁ ବଜାଉଛନ୍ତି, ଆମେ ଟିକେ ବାଦ୍ୟ ବଜାଇବା, ହରେ କୃଷ୍ଣ 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 ହରେ ଦେବତାମାନେ ଆନନ୍ଦରେ ନୃତ୍ୟ କରୁଛନ୍ତି, ପୁଷ୍ପ ବର୍ଷନ କରୁଛନ୍ତି, ବାଦ୍ୟ ଗାନ ବାଦ୍ୟ ବାଦନ କରୁଛନ୍ତି, ଅପ୍ସରାମାନେ ନୃତ୍ୟ କରୁଛନ୍ତି, ଆଦାୟ ସବୁ ରହିଛି ନା, ଗନ୍ଧର୍ବ ଚାରଣ ଇତ୍ୟାଦି ସମସ୍ତେ ଆସି ସେ ଦର୍ଶନ କରୁଛନ୍ତି ଏବଂ ଶ୍ରବଣ ମଧ୍ୟ କରୁଛନ୍ତି ଏଇ ଲୀଳାକୁ, ତାଙ୍କ ଭିତରେ କଥା ହେଉଥିଲେ ଏଭଳି ବର୍ତ୍ତମାନ ଏଇଟା ଏ ଅସୁରକୁ ହତ୍ୟା କଲେ, ସେମାନେ ଜାଣିଛନ୍ତି ତା ନାଁ ଆମେ ଜାଣିନେ, ସେମାନେ ସବୁ ଜାଣିଛନ୍ତି ଯେ ଧନୁଙ୍କ ଅସୁର ହତ୍ୟା ହେଲା, ଅମୁକ ଅସୁର ହତ୍ୟା ହେଲା, ଏଭଳି ଭାବରେ ସବୁ ତାଙ୍କ ଭିତରେ କଥା ହେଉଛନ୍ତି, ଖାଲି ଶୁଣୁନାହାନ୍ତି, ଦେଖୁନାହାନ୍ତି, କଥା ବି ହେଉଛି, ଏ ମଲା ଏ ବର୍ତ୍ତମାନ କମେଣ୍ଟ ଚାଲିଛି ତାଙ୍କର। ତେଣୁ ସନାତନ ଗୋସ୍ୱାମୀ ମନ୍ତବ୍ୟ କରିଛନ୍ତି, କୃଷ୍ଣ ବଳରାମ ଯେ ଅସାଧାରଣ ତତ୍ପରତା ସହିତ ଅବଲୀଳାକ୍ରମେ ଅତି ଶକ୍ତିଶାଳୀ ଗର୍ଦ୍ଧରୂପୀ ଅସୁରମାନଙ୍କୁ ସଂହାର କଲେ, ତାହା ଦେଖି ଦେବତା ଓ ମହାନ ଋଷି ଅନ୍ୟାନ୍ୟ ଉନ୍ନତ ଜୀବମାନେ ସମସ୍ତେ ବିସ୍ମିତ ଓ ଉଲ୍ଲସିତ ହେଉଥିଲେ। ଏତେ ଆନନ୍ଦ ରହିଛି ସେଠି ସେ ଲୀଳାରେ ପରୀକ୍ଷିତ ସୁଖଦେବ ଗୋସ୍ୱାମୀ ସେଇଭଳି ଭାବରେ ଆନନ୍ଦରେ କଥା କହୁଛନ୍ତି, ସୁଖଦେବ ଗୋସ୍ୱାମୀ ସେଇଭଳି ଭାବରେ ଆନନ୍ଦ କଥା କହୁଛନ୍ତି, ପରୀକ୍ଷିତ ମହାରାଜ ସେଇଭଳି ଭାବରେ ଆନନ୍ଦ ଶ୍ରବଣ କରୁଛନ୍ତି, ଆମେ ମଧ୍ୟ ସେଇଭଳି ଭାବରେ ଆନନ୍ଦରେ ବର୍ଣ୍ଣନା କରୁଛୁ, ଆପଣମାନେ ମଧ୍ୟ ସେଇଭଳି ଆନନ୍ଦରେ ଶ୍ରବଣ କରୁଛନ୍ତି। ତେଣୁ ଅଥ ତାଳ ଫଳା ନାଦନ ମନୁଷ୍ୟା ଗତ ସାଧସା ତୃଣଂଚ ପଶୁବଶ୍ଚେ ରୁହତ ଧେନୁକ କାନଣି। ତେଣୁ ଆଜି ଏଇ ଯେଉଁ ତାଳବନ ଆଜି ଧେନୁକ ଦ୍ୱାରା ଯେଉଁ ରହିଥିଲା ସେ କାହାକୁ ପୁରେଇ ଦେଉନଥିଲେ ଅସୁରମାନେ, ଆଜି ଅସୁରମାନଙ୍କ ମୃତ୍ୟୁରେ ସମସ୍ତେ ଆନନ୍ଦିତ ହେଲେ। ସମସ୍ତେ ସେସବୁ ତାଳ ଯେଉଁ ଫଳ ହେଲା, ଯଦିଓ କୃଷ୍ଣଙ୍କର ବଳରାମଙ୍କର ଶାଖାମାନେ ସୁବଳ ଇତ୍ୟାଦି ସେମାନେ ପ୍ରକୃତରେ କହୁଥିଲେ ଆମକୁ ଟିକେ ଖାଇବା, ସେଇଟାକୁ ତାଳ ଫଳ ଖାଇବା, କିନ୍ତୁ ତାଙ୍କର ପ୍ରକୃତ ଆଚାର୍ଯ୍ୟମାନେ ଟିକାରେ କହିଛନ୍ତି ପ୍ରକୃତ ସେମାନେ କୃଷ୍ଣ ବଳରାମ ଦେବା ପାଇଁ ଚାହୁଁଥିଲେ, କୃଷ୍ଣ ବଳରାମ ଦେବା ପାଇଁ ଚାହୁଁଥିଲେ, ତେଣୁ ସେ କହିଲେ ଆମେ ଖାଇବା ପାଇଁ ଚାହୁଁଛୁ। ତେଣୁ ଯେତେବେଳେ ଏଭଳି ହେଲା ସବୁ ଗର୍ଦ୍ଧମାନେ ସବୁ ମୃତ୍ୟୁବରଣ କଲେ ଆଉ ସେ ତାଳକୁ ସବୁ ଛୁଇଁବେ ସେମାନେ, କିନ୍ତୁ ଅନ୍ୟମାନେ ସେଠିକାର ଯେଉଁମାନେ ଆଦିବାସୀମାନେ ସବୁ ଥିଲେ ଆଦିବାସୀମାନେ ସେମାନେ ସବୁ ସେଇଟା ତାଳକୁ ସବୁ ଭକ୍ଷଣ କଲେ ଏବଂ ତାପରେ ସବୁ କାହିମାନେ ସେ ତୃଣକୁ ତାରଣ କଲେ। ଆଚାର୍ଯ୍ୟମାନଙ୍କ ମତ ଅନୁସାରେ ପୁଲିନ ଦାସ ପୁଲିନ ଆଦି ନିମ୍ନ ଶ୍ରେଣୀର ମନୁଷ୍ୟମାନେ ସେହି ତାଳ ଫଳ ଭକ୍ଷଣ କରୁଥିଲେ, କିନ୍ତୁ ଯେହେତୁ ଗର୍ଦ୍ଧବ ରକ୍ତରେ ଫଳଗୁଡ଼ିକ କଳୁଷିତ ହୋଇଥିଲା ତେଣୁ ଶ୍ରୀକୃଷ୍ଣଙ୍କ ଗୋପବାଳକ ସଖାମାନେ ସେଗୁଡ଼ିକ ଅବାଞ୍ଛିତ ବିବେଚନା କରୁଥିଲେ, ସେମାନେ ଇଏ କଲେ ନାହିଁ। ତେଣୁ କୃଷ୍ଣ କମଳପତ୍ରାକ୍ଷ ପୁଣ୍ୟ ଶ୍ରବଣ କୀର୍ତ୍ତନ ସ୍ତୁୟମାନ ଅନୁଗେଇ ଗୋପୈ ସା ବ୍ରଜୌ ବ୍ରଜବା ବ୍ରଜତ। ତେଣୁ ଏ ଲୀଳାଟି ଏଠାରେ ସମାପନ ହେଲା। ତେଣୁ ସାଙ୍ଗ ବାଳକମାନେ କୃଷ୍ଣ କମଳପତ୍ରାକ୍ଷ ପୁଣ୍ୟ ଶ୍ରବଣ କୀର୍ତ୍ତନ ଏଗୁଡ଼ିକ ଭାବରେ ତାଙ୍କର ଜୟଧ୍ୱନି ଦେଉଛନ୍ତି। କେତେ ସୁନ୍ଦର ଭଗବାନ ଯେଉଁ ଲୀଳା କରୁଥିଲେ, ତାଙ୍କର ଶରୀରରୁ ଧର୍ମ ନିର୍ଗତ ହେଉନଥିଲା, ଝାଡ଼ ପାଠ ହେଉନଥିଲା, ଏତେ କଷ୍ଟ ହେଲା, ସେହି ସୁନ୍ଦର ରୂପରେ ସେହି ହାସ୍ୟ ବଦନରେ ସ୍ମିତ ବଦନରେ ସ୍ମିତ ହାସ୍ୟରେ ଏସବୁ ଲୀଳା କରୁଥିଲେ, ଲୀଳା କରି ସବୁ ଖେଳି କରିଦେଲେ, ହତ୍ୟା କରିଦେଲେ ଏତେ। ପୁଣ୍ୟ ଶ୍ରବଣ କୀର୍ତ୍ତନ ତାଙ୍କ କଥା ଶୁଣିଲା ମାନେ, ତାଙ୍କ କଥା ଶ୍ରବଣ କରିବା ମାନେ, ତାଙ୍କ କଥା କୀର୍ତ୍ତନ କରିବା ମାନେ ଆମେ ପୁଣ୍ୟ ପ୍ରାପ୍ତ ହୋଇଯିବା। ଏ ପୁଣ୍ୟ ଏଭଳି, ଏ ପୁଣ୍ୟ କେବଳ କ୍ଷୀଣ ହେବ ନାହିଁ। ଭୌତିକ ଜଗତରେ ଯେଉଁ ତଥାଗତ ପୁଣ୍ୟ ରହିଛି, ଏ ପୁଣ୍ୟଟା କ୍ଷୀଣ ହୋଇଯାଏ। କ୍ଷୀଣେ ପୁଣ୍ୟେ ମର୍ତ୍ତଲୋକ ବିଶନ୍ତି, ସେ ଯଦିଓ ଉନ୍ନତକୁ ଯିବେ ପୁଣ୍ୟ କାର୍ଯ୍ୟ କରି, କିନ୍ତୁ ସେଠି ସବୁ ଐଶ୍ୱର୍ଯ୍ୟ ଭୋଗ କଲା ପରେ ତାଙ୍କର ପୁଣ୍ୟ କ୍ଷୀଣ ହୋଇଯାଏ। କିନ୍ତୁ ଇଏ ପୁଣ୍ୟ ଏଭଳି, ଇଏ କ୍ଷୀଣ ହେବ ନାହିଁ, ଇଏ ସଞ୍ଚିତ ହୋଇକି ରହିବ, କାଳ ଦ୍ୱାରା ପ୍ରଭାବ ତା ନାହିଁ, କାଳ କାଳର ପ୍ରଭାବ ତା ଉପରେ ନାହିଁ। ସେ ଯାହା ଆମେ କରିଛେ ଆଜି ଆପଣ ଶୟନ କରିମାନେ ଯଦି ଶୁଣିଛନ୍ତି ବା ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହି ଯାହା ଶୁଣିଛନ୍ତି, ଯିଏ ଯେତିକି ଭାବେ ଶୁଣିଛି, ଯିଏ ଯେତିକି ପୁଣ୍ୟ ଅର୍ଜନ କଲେ, ପୁଣ୍ୟ ପୂର୍ଣ୍ଣ ପୁଣ୍ୟ ଦିଆଯାଉଛି, ଯିଏ ଯେତିକି ତାଙ୍କର କାପାସିଟି ଅନୁସାରେ ତାଙ୍କର ଯେତିକି ପାତ୍ର ରହିଛି, ଯିଏ ଛୋଟ ପାତ୍ରରେ ଗ୍ରହଣ କଲେ କି ବଡ଼ ପାତ୍ରରେ ଗ୍ରହଣ କଲେ କି କଲେ, ସେ ସେଇଟା ଆଜି ଯେତିକି ରହିବ ସେଇଟା ନଷ୍ଟ ହେବ ନାହିଁ, ସବୁବେଳ ପାଇଁ ରହିବ ସେଇଟା ପୁଣ୍ୟ, ଆମେ ଏତିକି ପୁଣ୍ୟ କରିଥିଲୁ। ତେଣୁ ଏହିଭଳି ଭାବରେ ତାଙ୍କର ସାଙ୍ଗ ବାଳକମାନଙ୍କ ସହିତ କୃଷ୍ଣ ବଳରାମଙ୍କର ସ୍ତୁୟମାନ ତାଙ୍କର ସବୁ ସ୍ତୁତି କରିକି ଅନୁଗେଇ ଗୋପୀ ତାଙ୍କର ଗୋପମାନେ ସବୁ ତାଙ୍କର ଗୁଣଗାନ କରୁଛନ୍ତି। ସାଗ୍ରଜୋ ଅନୁଗେଇ ସାଗ୍ରଜୋ କୃଷ୍ଣଙ୍କ ସହିତ ଅଗ୍ରଜ ହେଉଛନ୍ତି କିଏ? ବଳରାମ କଥା ଚାଲିଛି ନା ଆଉ କାହା କଥା ଚାଲିଛି? ବଳରାମ ଅଗ୍ରଜ ପୁରା ବଳରାମ କଥା, ବଳଦେବ କଥା ବ୍ରଜ ମା ବ୍ରଜତ। ତେଣୁ ବ୍ରଜଙ୍କର ବ୍ରଜରେ ପୁଣି ଆସି ପହଞ୍ଚିଗଲା ଆ ବ୍ରଜତ, ବ୍ରଜ ଶବ୍ଦ ବ୍ୟବହାର କରାଗଲା, ବ୍ରଜମ ଆ ବ୍ରଜତ, ବ୍ରଜକୁ ଆସିଗଲେ। ତେଣୁ ଏଇଭଳି ଭାବରେ ତାପରେ ବ୍ରଜକୁ ଗଲେ ତାଙ୍କର ସବୁ ସେଠି ମା ରୋହିଣୀ ଦେବକୀ ଏମାନେ ସବୁ ପୁତ୍ର ନିଜା ନିଜର ପୁତ୍ର ନିଜ ନିଜ ମା ସବୁ ଆସି ତାଙ୍କୁ ପାଛକୁ ନେଇଗଲେ, ତାଙ୍କୁ ସବୁ ବହୁତ ସ୍ନେହ ଆଦର କରି ତାଙ୍କୁ ସବୁ ସ୍ନାନ ଇତ୍ୟାଦି କରୁଛନ୍ତି। ଛୋଟ ପିଲା ନା, ବେଶୀ ବଡ଼ ନୁହଁ, ଛୋଟ ପିଲା, ତେଣୁ ତାଙ୍କୁ ସବୁ ଏଠି କୁହାଯାଇଛି ତୟୋ ଯଶୋଦା ରୋହିଣୌ ପୁତ୍ରୟୋ ପୁତ୍ରବତ୍ସଳେ ଯଥା କାମଂ ଯଥା କାଳଂ ବେଦତାଂ ପରମାଶିଷ। ତେଣୁ ସବୁ କୃଷ୍ଣ ବଳରାମ ସେମାନେ ସାଙ୍ଗ ବାଳକମାନଙ୍କ ସହିତ ବାଭିମାନଙ୍କୁ ନେଇ ଗୋଷ୍ଠୀରେ ରଖିସାରିଲା ପରେ ଯେତେବେଳେ ଗୃହକୁ ଆସୁଛନ୍ତି, ତୟୋ ଯଶୋଦା ରୋହିଣୌ, ଯଶୋଦା ଏବଂ ରୋହିଣୀ ଅପେକ୍ଷା କରିଛନ୍ତି କେତେବେଳେ ଆମ ପୁତ୍ରମାନେ ଆସିବେ, ପୁତ୍ର ଆସିବେ, ଅପେକ୍ଷା କରି ରହିଛନ୍ତି, ତାଙ୍କର କୌଣସି କାର୍ଯ୍ୟରେ ମନ ଲାଗୁନାହିଁ, ସବୁ ଯାହା କରୁଛନ୍ତି କୃଷ୍ଣ ବଳରାମ ଆସିଲେ ସେ ଏଇଟାକୁ ଖାଦ୍ୟ ଗ୍ରହଣ କରିବେ, ଏଇଟା ଏଭଳି ଭାବରେ ଆରାମ ନେବେ, ବିଶ୍ରାମ ନେବେ, ଏଭଳି ଭାବରେ ତାଙ୍କର ଚିନ୍ତା ଚାଲିଛି। କୃଷ୍ଣ ବଳରାମଙ୍କ ସେବାରେ ନିଯୁକ୍ତ ରହିଛନ୍ତି, କିନ୍ତୁ କୃଷ୍ଣ ବଳରାମ ନଥିବାରୁ ଆନନ୍ଦ ଲାଗୁନାହିଁ। ଅପେକ୍ଷା କରି କେତେବେଳେ ଆସିବେ କୃଷ୍ଣ ବଳରାମ, କେତେବେଳେ ସନ୍ଧ୍ୟା ହେବ। ଗୋଟିଏ ତ୍ରୁଟି ଯୁଗା ଏତେ, ଗୋଟିଏ ତ୍ରୁଟି ଗୋଟିଏ ଯୁଗ ଭଳି ଲାଗୁଛି, ଅଳ୍ପକ୍ଷଣ ଗୋଟିଏ ଯୁଗ ଭଳି ଲାଗୁଛି ତାଙ୍କୁ। କୃଷ୍ଣ ଏବଂ ବଳରାମଙ୍କର କ'ଣ ତାଙ୍କର ବିୟୋଗରେ, ତାଙ୍କର ମାନେ ତାଙ୍କର ଅନୁପସ୍ଥିତିରେ, ତେଣୁ ପୁତ୍ର ଇଓ ପୁତ୍ରବତ୍ସଳେ, ପୁତ୍ରବତ୍ସଳ ସେ ପୁତ୍ରକୁ କେତେ ଭଲ ପାଆନ୍ତି ଭଗବାନ। ଯାହାର ପୁତ୍ର ତାଙ୍କ କଥା କ'ଣ କହିବା, ତାଙ୍କର କି ଆନନ୍ଦ କହିବା। ଆମର ପିଲାମାନଙ୍କୁ ଦେଖି ଆମେ କେତେ ଆନନ୍ଦିତ ହେଉଛେ, ଆଉ ଯାହାର କୃଷ୍ଣ ବଳରାମ ଭଗବାନ ହେଉଛନ୍ତି ଆମର ପୁତ୍ର, ସେମାନେ ଆନନ୍ଦ ଘନ ସ୍ୱୟଂ, ସେମାନେ ପିଲାମାନେ ହେଉଛନ୍ତି ଭଗବାନ କହିଲେ ଆନନ୍ଦ ଘନ, ସିଏ ଯାହାର ପୁତ୍ର ସେମାନେ କେତେ ଆନନ୍ଦ ନେଉଛୁ। ଯେମିତି ନନ୍ଦ, ନନ୍ଦଙ୍କର ଆନନ୍ଦ ଆମେ କହି ଶୁଣିବା 25 ତାରିଖ ନନ୍ଦ କି ଆନନ୍ଦ ଭୟ ଜୟ କନିହା ଲାଲ କି ନନ୍ଦ ସେ ହାତୀ ଗୋଡ଼ ପାଲକି ଆହା ନନ୍ଦ କୋଳେ ଗୋବିନ୍ଦ କୋଳେ ଗୋବିନ୍ଦ ବୋଲନ୍ତୁ, ଆମର ଇଏ ବୋଲିବେ ଗୋଲମନ୍ଦ ବୋଲନ୍ତୁ। ସଦା ଏବଂ ରୋହିଣୀ ପୁତ୍ର ଓ ପୁତ୍ର ବତ୍ସଳେ, ଏ ନନ୍ଦମାଳଙ୍କ କଥା ଆସିନି, ନନ୍ଦମାଳଙ୍କ କଥା ଅଛନ୍ତି ସେଠି। ଯଥା କାମଂ ଯଥା କାଳଂ, ଯେଉଁଭଳି ଭାବରେ ସେ ଆନନ୍ଦିତ ହେବେ, ସମୟ ନେଇକି ଶରତ ଋତୁରେ କିଭଳି ତାଙ୍କୁ ଆନନ୍ଦ ଦିଆଯିବ, କାଳ କାଳ ଅନୁସାରେ ସେମାନେ ତାଙ୍କର ସବୁ ବ୍ୟବସ୍ଥା, ବେଦତାଂ ପରମାଶିଷ, ତେଣୁ ବହୁତ ଉତ୍କୃଷ୍ଟ ଉପଭୋଗ୍ୟ ଦ୍ରବ୍ୟାଦି ସେ ପ୍ରଦାନ କରୁଛନ୍ତି ମା ଯଶୋଦା। ଏବଂ ପରମାଶିଷ ଶବ୍ଦ ଚମତ୍କାର ଖାଦ୍ୟ, ସୁନ୍ଦର ପୋଷାକ, ଅଳଙ୍କାର, ଖେଳନା ଏବଂ ସ୍ନେହମୟୀ ଜନନୀଙ୍କର ଅବାଧ ସ୍ନେହଯୁକ୍ତ ଆକର୍ଷଣୀୟ ଆଶୀର୍ବାଦର ସୂଚନା ଦେଉଛି। ଯଥା କାମମ୍ ଯଥା କାଳମ୍ ଶବ୍ଦ ଦୁଇଟି ଏହି ଅର୍ଥ ପ୍ରକାଶ କରେ ଯେ ଯଶୋଦା ଏବଂ ରୋହିଣୀ ଯଦିଓ ସେମାନଙ୍କ ପୁତ୍ର ଦ୍ୱୟ କୃଷ୍ଣ ଏବଂ ବଳରାମଙ୍କର ଇଚ୍ଛା ପୂରଣ କରୁଥିଲେ, ତଥାପି ବାଳକ ଦ୍ୱୟଙ୍କର କ୍ରିୟାକଳାପକୁ ସେମାନେ ସଠିକ୍ ଭାବରେ ନିୟନ୍ତ୍ରଣ କରୁଥିଲେ। ଅପରପକ୍ଷରେ ସେମାନଙ୍କ ସନ୍ତାନମାନଙ୍କ ପାଇଁ ସେମାନେ ଚମତ୍କାର ଖାଦ୍ୟ ପ୍ରସ୍ତୁତ କରିଥିଲେ। ଆମର ମଧ୍ୟ ଆମେ ଯେହେତୁ ଏଇଠି ଭଗବାନଙ୍କ ଲୀଳାରେ ରହିଛେ, ତଥାପି ଆମମାନଙ୍କ ପାଇଁ ଚମତ୍କାର ଖାଦ୍ୟ ଭଗବାନଙ୍କୁ ଲାଗିଛି, ଆମ ପାଇଁ ମଧ୍ୟ ଚମତ୍କାର ଖାଦ୍ୟ ରହିଛି। ଆଜି ରବିବାର ଯେଉଁମାନେ ଆସିବେ ସେମାନେ ସମସ୍ତେ ଏ ଚମତ୍କାର ଖାଦ୍ୟ ସବୁ ଗ୍ରହଣ କରିବେ। ଏଇଭଳି ଭାବରେ ସେହିପରି ସେମାନଙ୍କ ସନ୍ତାନମାନେ ମଧ୍ୟ ସଠିକ୍ ସମୟରେ ଖେଳୁଛନ୍ତି ଓ ସଠିକ୍ ସମୟରେ ଶୋଉଛନ୍ତି କି ନାହିଁ ସେ ଦେଖୁଥିଲେ। ଯଥା କାଳମ୍ ଶବ୍ଦଟି ଏହି ଅର୍ଥ ନିର୍ଦ୍ଦେଶ କରେ ନାହିଁ ଯେ ବାଳକମାନେ ଯାହା କିଛି କରିବାକୁ ପସନ୍ଦ କରୁଥିଲେ ମା'ମାନେ ନିର୍ବିଚାରରେ ତାହା ଅନୁମୋଦନ କରୁଥିଲେ, ବରଂ ସଠିକ୍ ଓ ଶୃଙ୍ଖଳ ଭାବରେ ସେମାନେ ସେମାନଙ୍କ ସନ୍ତାନମାନଙ୍କ ପ୍ରତି ଆଶୀର୍ବାଦ ବର୍ଷଣ କରୁଥିଲେ। ସନାତନ ଗୋସ୍ୱାମୀ ମନ୍ତବ୍ୟ ଦେଇଛନ୍ତି ଯେ ମା'ମାନେ ସେମାନଙ୍କ ସନ୍ତାନମାନଙ୍କୁ ଏତେ ଭଲ ପାଉଥିଲେ ଯେ ଯେତେବେଳେ ସେମାନେ ସେମାନଙ୍କୁ କୋଳରେ ଧରୁଥିଲେ ସେତେବେଳେ ସେମାନେ ଯତ୍ନ ସହକାରେ ସନ୍ତାନମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଆଦି ପରୀକ୍ଷା କରି ଦେଖୁଥିଲେ, ଯାହାଦ୍ୱାରା ସେଗୁଡ଼ିକ ସୁସ୍ଥ ଓ ସକ୍ଷମ ଅଛନ୍ତି କି ନାହିଁ। ଏଇଭଳି ଭାବରେ ଗତାଧ୍ୱାନ ଶ୍ରମ ତତ୍ର ମର୍ଜନୋ ମର୍ଦ୍ଦନାଧି ନିବିଂ ବସିତ୍ୱା ରୁଚିରାମ ଦିବ୍ୟଶ୍ର ଗନ୍ଧ ମଣ୍ଡିତେଇ। ଏଇଭଳି ଭାବରେ ତାଙ୍କର ଯେଉଁ ଶ୍ରମ ରହିଛି, ଭଗବାନଙ୍କ ଶ୍ରମ ନାହିଁ, ଏ ଖାଲି ତାଙ୍କ ମା'ମାନଙ୍କୁ ଦେଖିବା ପାଇଁ ଦେଖାଉଛନ୍ତି ଶ୍ରମ ହୋଇଛି ବୋଲି। ସ୍ନାନ ମର୍ଦ୍ଦନ ଇତ୍ୟାଦି ସବୁ ହୋଇଗଲା, ତାଙ୍କର କ'ଣ ତୈଳ ମର୍ଦ୍ଦନ ଇତ୍ୟାଦି ହେଲା, ତା ସ୍ନାନ କଲେ ପଥସମୁଦ୍ର ମୁକ୍ତ ହୋଇଗଲେ, ସେ ମନୋରମ ବସ୍ତ୍ର ଆଦି ପରିଧାନ କଲେ, ମାଲ୍ୟ ଗନ୍ଧ ଆଦି ଦ୍ୱାରା ଭୂଷିତ ହେଲେ। ଏଭଳି ଭାବରେ ଜନନୀୟୁପରୁତଂ ପ୍ରାସ୍ୟ ସ୍ୱାଦନ୍ନ ମୁପଲାଳିତ ସମ୍ବିଷ୍ୟ ବରଷ ଜ୍ୟାୟା ସୁଖଂ ସୁସୁପୁତୁ ବ୍ରଜେ। କ'ଣ ହେଲା ନା ଜନନୀୟୁ ଜନନୀମାନେ ଏଇ ସମସ୍ତଙ୍କ ବାଳକମାନଙ୍କ କଥା କୁହାଯାଉଛି, କୃଷ୍ଣ ବଳରାମଙ୍କ ସହିତ ଅନ୍ୟମାନେ ସମସ୍ତଙ୍କ କଥା, ସେମାନେ ସେହିଭଳି ଭାବରେ ପ୍ରାସ୍ୟ ଅସ୍ୟ ଅସ୍ୟଙ୍କରୀ ଖାଦ୍ୟ ପ୍ରାସ୍ୟ ପ୍ରକୃତ ବହୁତ ସୁନ୍ଦର ଭୋଜନ ହେଇଥିଲା, ତେଣୁ ସେମାନେ ସବୁ ଗାଇ ଆସିକରି ସେଠୁ ପ୍ରାଶ୍ୟ ସବୁ ବହୁତ ସୁନ୍ଦର ଭୋଜନ କଲେ, ସୁସ୍ୱାଦୁ ସ୍ୱାଦନ୍ୟ ବହୁତ ସୁନ୍ଦର ସ୍ୱାଦନ୍ୟ ହୋଇଛି। କ'ଣ ଉପଲିତା ଉପଲାଲିତେଇ ସେମାନେ ବହୁତ ମାଆ ମାନେ ତାଙ୍କୁ ବହୁତ ଲାଳନ ପାଳନ କରି ସବୁ ଖୁଆଉଛନ୍ତି। ସମ୍ବିଷ୍ୟ ବରଶଯ୍ୟା ସୁନ୍ଦର ଶଯ୍ୟା ତାଙ୍କ ପାଇଁ କରାଯାଇଛି ଶୟନ କରିବା ପାଇଁ। ସୁଖମ ସୁସୁପୁ ସୁସୁପତୁ ବ୍ରଜେ, ତେଣୁ ସମାଜ ସେବାରେ ସେ କୃଷ୍ଣ ଏବଂ ବଳରାମ ନିଦ୍ରା ଗଲେ ଏବଂ ସ ଭଗବାନ କୃଷ୍ଣ ବୃନ୍ଦାବନ ଚର କୁଚି ଯଜୋ ରାମ ମୃତ ରାଜନ କାଳିନ୍ଦୀ ସଖିବି ବୃତ। ଆଉ ଗୋଟେ ଲୀଳା ଆରମ୍ଭ ହେବ, ଆମେ ଆସନ୍ତାକାଲି କହିବା। ତେଣୁ ଏଇଭଳି ଭଗବାନ ବଳରାମ ବର୍ତ୍ତମାନ ଶୟନ କଲେ। ମାଆ ମାନେ ଭାବିଲେ ଆମର ପିଲାମାନେ ଶୟନ କରୁଛନ୍ତି, କିନ୍ତୁ ପିଲାମାନେ ତା ଭିତରେ କ'ଣ କଲେଣି ଯାଇକି ସେମାନେ ଜାଣିନାହାନ୍ତି, ତା ଭିତରେ ସେ ପୁଣି ଚାଲିଯିବେ। ଭଗବାନ ଅଷ୍ଟକାଳୀ ଲୀଳା ନା, ଭଗବାନଙ୍କ ଅଷ୍ଟକାଳୀ ଲୀଳା ଚାଲିବ, ଗୋପୀମାନଙ୍କ ସହିତ ପୁଣି ବର୍ତ୍ତମାନ ଚାଲିବ ରାସଲୀଳା ଇତ୍ୟାଦି ହେବ, ଏସବୁ ରହିଛି। ଅବଶ୍ୟ ଭଗବାନ 8 ବର୍ଷରେ ଏ ରାସଲୀଳାଟି କରିଥିଲେ, ଏଇଠି 7 ବର୍ଷ ପୂର୍ବର ଲୀଳା। ତେଣୁ ଏହିଭଳି ଭାବରେ ଭଗବାନ କୃଷ୍ଣ ଏବଂ ବଳରାମଙ୍କ ଲୀଳା ଚାଲିଛି। ବିଶେଷ ଭାବରେ ବଳରାମଙ୍କର ଧନୁକାସୁର ଯେଉଁ ଲୀଳାଟି, ମୁଖ୍ୟ ହିରୋ ଥିଲେ ବଳରାମ, ଏଥିରେ କୃଷ୍ଣ ହିରୋ ନଥିଲେ, ସାଇଡ୍ ହିରୋ ହୋଇଯାଇଥିଲେ। କେଉଁଠି କୃଷ୍ଣ ମୁଖ୍ୟ ମେନ୍ ହିରୋ, ବଳରାମ ସାଇଡ୍ ହିରୋ ହୋଇଛନ୍ତି, କେଉଁଠି ବଳରାମ ମଧ୍ୟ ବିଲକୁଲ ନାହାନ୍ତି। ଏସବୁ ଯେଉଁଠି ବଳରାମ ମେନ୍ ହିରୋ ରହିଛନ୍ତି ଆମେ ସେଇଟା ବର୍ଣ୍ଣନା କରିବା, ଆଉ କୃଷ୍ଣ ଯେଉଁ ସାଇଡ୍ ହିରୋ ରହିଛନ୍ତି ମିଶିକି ଚାଲିଛି, ଟ୍ୱିନ୍ କ'ଣ ଡିସ୍କ୍ରିପ୍ସନ୍ ଚାଲିଛି, ସେଠାରେ କୃଷ୍ଣଙ୍କ କଥା ବି ଆସିବ ରାମ କୃଷ୍ଣ। ତେଣୁ ଏଇଭଳି ଭାବରେ ଆଜିର ଯେଉଁ ଲୀଳାଟି ଆମେ କହିଥିଲୁ, ଧେନୁକାସୁର କାହିଁକି ବଳରାମ ମେନ୍ ହିରୋ ହେଲେ, କୃଷ୍ଣ ତ ଆଗରୁ ସବୁ ମେନ୍ ହିରୋ ହୋଇଥିଲେ, ସବୁ ଅସୁରମାନଙ୍କୁ ହତ୍ୟା କରୁଥିଲେ, ବଳରାମ କାହିଁକି ହତ୍ୟା କଲେ ଧେନୁକାସୁରକୁ, ନା ତାର ଗୋଟେ ଇତିହାସ ରହିଛି। କାରଣ କ'ଣ ନା, ଗର୍ଗ ସଂହିତାରେ ବର୍ଣ୍ଣନା କରାଯାଇଛି, ଇଏ ଧେନୁକ ଇଏ ଥିଲେ ବଳି ମହାରାଜଙ୍କ ପୁତ୍ର, ସାହସୀ ଥିଲେ। ବଳି ମହାରାଜ କିଏ? ପ୍ରହ୍ଲାଦ ମହାରାଜଙ୍କର ପୁତ୍ର ହେଉଛନ୍ତି କିଏ? ବିରୋଚନ, ବିରୋଚନର ପୁତ୍ର ହେଉଛନ୍ତି ବଳି। ତେଣୁ ଏ ପ୍ରହ୍ଲାଦ ମହାରାଜ, ଆମେ ଶୁଣିଥିଲେ ଭଗବାନ ନୃସିଂହଦେବ ରୂପରେ ଯେତେବେଳେ ଆସିଥିଲେ, ପ୍ରହ୍ଲାଦ ମହାରାଜ ତାଙ୍କୁ ପ୍ରାର୍ଥନା କଲେ, ପ୍ରଭୁ ମୋର ପିତାଙ୍କୁ କ୍ଷମା କରନ୍ତୁ, ସେ ଆପଣଙ୍କ ପ୍ରତି ଅପରାଧ କରିଛନ୍ତି। ତେଣୁ ଭଗବାନ କ'ଣ କହିଥିଲେ, ତ୍ରିସପ୍ତମୀ ପିତା ବୃଦ୍ଧ ପିତୃଭି ସହ 21 ପୁରୁଷ ଧରି ତୁମର ବଂଶ ସବୁ ପବିତ୍ର ହୋଇଯାଇଛନ୍ତି। ତୁମ ପିତାଙ୍କ କଥା କ'ଣ କହୁଛ, ପିତାଙ୍କର ପିତା, ପିତାଙ୍କର ପିତାଙ୍କର ପିତା, ବା ତୁମର ପୁତ୍ର, ପୁତ୍ରଙ୍କର ପୁତ୍ର, ଇତ୍ୟାଦି 21 ପୁରୁଷ ଧରି ସମସ୍ତେ ପବିତ୍ର ହୋଇଯାଇଛନ୍ତି। ତେଣୁ ଭଗବାନ ଯେଉଁ କଥା କହିଥିଲେ, ତେଣୁ କୃଷ୍ଣ ସେଥିପାଇଁ ଧେନୁକାସୁର ବଧ କଲେ ନାହିଁ। ଧେନୁକାସୁର ହେଉଛନ୍ତି ସେଇ ବଳିଙ୍କର ପୁତ୍ର, ସାହସୀ, ତେଣୁ ବଳରାମ ତାକୁ ହତ୍ୟା କରିଛନ୍ତି, ଏକଥା କୁହାଯାଏ, ଆଚାର୍ଯ୍ୟମାନେ ଏଇଟା କହିଛନ୍ତି। ତେବେ ଏଇ ଯେଉଁ ଲୀଳାଟି ହେଲା, ଆମେ କହିଥିଲୁ ସଂକ୍ଷେପରେ, ଭକ୍ତିବିନୋଦ ଠାକୁର ଏସବୁ ଲୀଳାମାନଙ୍କର ରହସ୍ୟ ଲୀଳାର ତତ୍ତ୍ୱକୁ ପ୍ରକାଶ କରିଛନ୍ତି। ଆର ତତ୍ତ୍ୱ ହେଉଛି, ଏଇ ଯେଉଁ ଲୀଳା ହେଉଛି, ଅସୁରମାନ ମାରଣ ହେଉଛି, ଆମ ଭିତରେ ଯେଉଁ ସବୁ ଅସୁର ଅଛନ୍ତି, ଭଗବାନ କୃଷ୍ଣ ବଳରାମ ଯେତେବେଳେ ପ୍ରାର୍ଥନା କରିବା, ସେମାନେ ଆମ ଭିତରେ ସେହି ସବୁ ଅସୁରମାନେ ଅଛନ୍ତି, ଧନୁକାସୁର ଆମ ଭିତରେ ବି ରହିଛି। କିଭଳି ରହିଛି, ଯଦି ମଣ୍ଡେନ୍ ଆକ୍ଟିଭିଟିଜ୍, ଭୌତିକ କାର୍ଯ୍ୟକଳାପ ସବୁ ଯେଉଁ ରହିଛି, ମଣ୍ଡେନ୍ ଆକ୍ଟିଭିଟିଜ୍, ଇଏ ଧନୁକାସୁର, ଆମେ ଯେଉଁ ମଣ୍ଡେନ୍ ଭୌତିକ କାର୍ଯ୍ୟରେ ଲିପ୍ତ ରହିଛେ, ଭଗବାନ ଭୁଲି ଯାଉଛେ, ଇଏ ଧନୁକାସୁର କାର୍ଯ୍ୟ। ଆଉ ଗୋଟେ କ'ଣ ନା, ସ୍ପେକୁଲେଟିଭ୍ କ'ଣ, ସ୍କଲାଷ୍ଟିସିଜିମ୍, ସ୍ପେକୁଲେଟିଭ୍ ମାନେ ବହୁତ ବିଦ୍ୱାନ ବ୍ୟକ୍ତି ସେମାନେ, କିନ୍ତୁ ଭଗବାନଙ୍କୁ ସେମାନେ ଜାଣିପାରୁନାହାନ୍ତି, ଭଗବାନ ଏମିତି ହେଇଯାଇପାରନ୍ତି ସେମିତି ହେଇପାରେ, ସ୍ପେକୁଲେସନ୍, ସ୍ପେକୁଲେଟିଭ୍ ସ୍କଲାଷ୍ଟିସିଜିମ୍, ବହୁତ ସ୍କଲାର ସେମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ଡକ୍ଟରେଟ୍ ଇତ୍ୟାଦି କରିଛନ୍ତି, ବିରାଟ ବିରାଟ ବଡ଼ ବହୁତ କ'ଣ, ବହୁତ ଜ୍ଞାନ ରହିଛି, ବହୁତ ଶାସ୍ତ୍ର ପଢ଼ିଛନ୍ତି ସବୁକିଛି, କିନ୍ତୁ ବୁଝିପାରୁନାହାନ୍ତି, ତା'ର ଅର୍ଥ ବୁଝିପାରୁନାହାନ୍ତି। ସେ ହେଉଛି ଧନୁକାସୁର, ସେଇ ସ୍ଥିତି ସେଇଟା ହେଉଛି ଧନୁକାସୁରର ସ୍ଥିତି। ତେଣୁ ଭଗବାନ ଯେଉଁ ଧନୁକାସୁରକୁ ବଧ କଲେ, ଆମ ଭିତରେ ଯେଉଁ ରହିଛି ମଣ୍ଡେନ୍ ଆକ୍ଟିଭିଟି ଯେଉଁ ରହିଛି, ଭାବ ରହିଛି କରିବା ପାଇଁ, ବା ଆମର ଯେଉଁ ସ୍ପେକୁଲେଟିଭ୍ ରହିଛି କ୍ଲାଷ୍ଟିସିଜିମ୍, ଏସବୁକୁ ସେ ହତ୍ୟା କରିବେ, ଆମେ ଭଗବାନ ଭକ୍ତରେ ପରିଣତ ହେବା, ଏସବୁ ଲୀଳାର ଅର୍ଥ ଏଭଳି ଭାବରେ ଭକ୍ତିମ ଠାକୁର ତାଙ୍କର ରହିଛି ଚୈତନ୍ୟ ଶିକ୍ଷା ମୃତମରେ ବର୍ଣ୍ଣନା କରିଛନ୍ତି। ତେଣୁ ଆଜି ଆମର ସମୟ ହୋଇଯାଇଛି, ତେଣୁ ଆଜିର ଏଇ ଯେଉଁ ଲୀଳାଟି ବଳରାମଙ୍କ ଲୀଳା ଆମେ ବର୍ଣ୍ଣନା କଲେ, ତା ଦେହରେ ମଧ୍ୟ କୃଷ୍ଣ ଭାଗ ନେଇଛନ୍ତି, ଅନ୍ୟ ତାଙ୍କ ସାଙ୍ଗ ବାଳକମାନେ ଭାଗ ନେଇଛନ୍ତି, ତାଙ୍କର ଗାଭୀମାନେ ଭାଗ ନେଇଛନ୍ତି, ଏସବୁ ଭାଗ ନେଇଛନ୍ତି। ତେଣୁ ବଳରାମ ହେଉଛନ୍ତି ମେନ୍ ହିରୋ ଏଥିରେ ହୋଇଥିଲେ। ତେଣୁ ଆମେ ବଳରାମଙ୍କର ବଳଦେବଙ୍କର ଚତୁର୍ଥ ଦିବସରେ ଏ ଲୀଳାଟି ବର୍ଣ୍ଣନା କଲେ, ଧନୁକାସୁର ଲୀଳାଟି।
ଆମର ସମୟ ହୋଇଯାଇଛି, କଥାକୁ ବିଶ୍ରାମ ଦେବା ପୂର୍ବରୁ ପଚାରିବା କିଛି କାହାର ସନ୍ଦେହ ରହିଛି ବା ପ୍ରଶ୍ନ ରହିଛି ବା କିଛି। ହଁ, ବଳି ମହାରାଜଙ୍କ ପୁତ୍ର ସାହସୀ, ତାଙ୍କ ପୁତ୍ର ସାହସୀ। ହଁ, ସେଇଟା ପୂର୍ବ ଏବଂ ପର ଦୁଇଟାକୁ ବୁଝେଇବ, ପୂର୍ବ ଏବଂ ପର, ଇଏ ତା ପର କଥା ଆସୁଛି ନା। ପ୍ରହ୍ଲାଦ ମହାରାଜଙ୍କ ପୂର୍ବ ପ୍ରହ୍ଲାଦ ମହାରାଜ ପିତା ଥିଲେ ହିରଣ୍ୟକଶିପୁ, ହିରଣ୍ୟକଶିପୁ ପିତା ଥିଲେ କିଏ କଶ୍ୟପ, କଶ୍ୟପଙ୍କ ପିତା ହେଉଛନ୍ତି ମରିଚି, ମରିଚିଙ୍କ ପିତା ହେଉଛନ୍ତି ବ୍ରହ୍ମା, ଏତିକି ତ ସରିଯାଉଛି ନା। ତେଣୁ ତା ପୂର୍ବ ଜନ୍ମ ମଧ୍ୟ, ପୂର୍ବ ଜନ୍ମରେ କ'ଣ ସେ ଥିଲେ ଏସବୁ ରହିଛି, ବା ପର ଜନ୍ମରେ ଏମିତି ପୂର୍ବ ପରଜନ୍ମ ସବୁ ମିଶିକରି ଏକୋଇଶ ପୁରୁଷ ବୋଲି କୁହାଯାଏ। ହଁ, ପୂର୍ବଜନ୍ମ ସେଇଟା ଆସୁଛି ନା, ପୂର୍ବଜନ୍ମରେ ନା। ଆମେ ଯେଉଁ ଜନ୍ମ ସବୁ ନେଇଛେ ପୂର୍ବରୁ, ଏକୋଇଶ ପୁରୁଷ ସେମାନେ ଉଦ୍ଧାର ପାଇବେ, ଏକୋଇଶ ପୁରୁଷ ପୂର୍ବ, ଆମର ପୂର୍ବ, ଆମର ପିତା, ଆମର ପିତା ଅଛନ୍ତି, ତାଙ୍କର ପିତା ଅଛନ୍ତି, ତାଙ୍କର ପିତା ଅଛନ୍ତି, ତାଙ୍କର ପିତା ଅଛନ୍ତି, ଏଇଭଳି ଚାଲିବ ଚାଲିବ ଏକୋଇଶ ପୁରୁଷ। ଜୟ ଶ୍ରୀ ଭାଗବତ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଜୟ ଭଗବାନ ବଳଦେବଙ୍କର କଥା ମୃତ କି, ସମ୍ବେଦ ଗୌରବନ୍ଦ କି, ହିତାୟ ଗୌର ପ୍ରମାନନ୍ଦେ। ଜୟ ଶ୍ରୀ ପ୍ରଭୁପାଦ ମହାରାଜ।